हरे कृष्णा हरिकृष्ण भक्त सज्जन बंधु मातृवृंद आपण मन गांवर ए भगवान नित्यानंद प्रभुंकर कथा को आम स्वागत जनाऊु तेणु ये आज आम नित्यानंद प्रभुंकर आविर्भाव शुभ आविर्भाव तिथि पालन पूर्णमी तिथि 14 तारीख पूर्णमी रे आज दशमी तिथि तेणु आज है 11 तारीख 14 तारीख में आविर्भाव तिथि किंतु आ भितर अन्न्य सब कार्यक्रम रही जो भाव में आसंता काली होती एकादशी आदिन होती बराह द्वादशी बराह भगवान आविर्भाव तेणु आम आसंता काली भगवान बराहदेव कथा कह तेणु तापर दिन संडे आम संडे प्रोग्राम रही पर दिन सोमवार नित्यानंद प्रभु आविर्भाव दिवस नित्यानंद त्रयोदशी भगवान जो आसंती सी जो तिथि चाहिए आसपे से तिथि आसवे सी हूँ भगवान भगवान सब हूँ दिव्य तेणु त्रयोदशी तिथि भगवान पसंद कले त्रयोदशी तिथि ये सब तिथि ये भगवान सेवापाई उद्दिष्ट सबु तिथि अमावास्या ठार आरंभ कर पूर्णमी पर्यंत सब तिथि भगवान सेवापाई उद्दिष्ट तेणु आज ये रही माघ मास शुक्लपक्ष त्रयोदशी तिथि भगवान ये धाराधाम को आसते आम त्रयोदशी तिथि नित्यानंद प्रभु आविर्भाव विषय कहवा आम खाली संक्षेप सूचना देवा तेणु नित्यानंद प्रभु जो आए हूँ महाप्रभु कौन सी सावाई सेवार नित्यानंद प्रभु नित्यानंद से आनंद आनंद घन तांको विषय में जो बड़े कथा हे से जे आनंद प्राप्त हे कारण सी नित्यानंद ना आज आनंद अच्छा कल दुख रही ना नित्य आनंद से भगवान हूँ सच्चिदानंद घन सी सच्चिदेव आनंद सब रोते पूर्ण ज्ञानमय एवं पूर्ण आनंदमय आम से भाव सच्चिदानंदमय किंतु आमे आमर भौतिक जगत पतन हो आमे सब विपरीत परिस्थिति रहीचे आम असत शरीर धारण करचे एवं अज्ञान अंधकार भितर आम रहीचे एवं सब दुखे रहीचे हा प्रभु नित्यानंद प्रेमानंद सुखी उपावलोकन कर आम बड़ दुखी आम बहुत बड़ दुखी भगवान भूली जाइए दुखे रहीचे ये भगवान हूँ आनंद घन आम जो भगवान सहित संपर्क स्थापन करवा से आम आनंद प्राप्त हवा प्रकृत आनंद आम से प्राप्त हवा तेणु आमर महाप्रभु जो आचतत्व श्रीकृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौरभक्तवृंद ये पंचतत्व पंचतत्वात्मक कृष्ण भक्त रूप स्वरूपक भक्तावतार भक्ताख्य नमामि भक्त शक्तिक ये पंचतत्व एम विषय में भागवत वर्णना करें सबुद ये समय भागवत कथा कहचे ये मत से भागवत कथा भागवत में सब कथा रही नित्यानंद प्रभु चैतन्य महाप्रभु एम विषय भागवत केणु जितेबाला एकादश स्कंधे पंचम अध्याय 32 श्लोक यहाँ कहते राजा निमी को कहते आमर नवजोगेन्द्र करभाजन न पुत्र ऋषभदेव ये 100 पुत्र भितर ये जो न पुत्र होती नवजोगेन्द्र से मैंने राजा निमी को जितेबाला विभिन्न जुगर लक्षण अनुसार कहीकि भगवान अवतार विषय कहते से समय कृष्ण कलिकाल विषय जो कहुच्छी कलिकाल भगवान अवतार होती पंचतत्वात्मक पंचतत्व कृष्ण वर्ण तुषा कृष्ण सांगोपांगास्त्र पार्षदम यज्ञ संकीर्तन प्राय जजंत ही सुमेधस ये भगवान कलिजुगे आसार शास्त्र प्रमाण अनेक प्रमाण रही कृष्ण वर्ण महाप्रभु होती भगवान कृष्ण तांकर केमि जानवा से भगवान बोली ना तांकर जुहारू सब कृष्ण 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 ये दुईट वर्ण उच्चारित हे सी होगवान ଏବଂ ତ୍ୱିଷା କୃଷ୍ଣ ଭଗବାନଙ୍କର ତ୍ୱିଷା ଯେଉଁ ରହି ଶରୀରର ରଙ୍ଗ କାହାନ୍ତି ଅକୃଷ୍ଣ ଭଗବାନ ଚାରୋଟି ବର୍ଣ୍ଣରେ ଚାରି ଯୁଗରେ ଆସନ୍ତି କଳି ଯୁଗରେ ପୀତ ବର୍ଣ୍ଣରେ ଆସନ୍ତି ଅକୃଷ୍ଣ ତପ୍ତ କାଞ୍ଚନ ବର୍ଣ୍ଣ ସେହି ବର୍ଣ୍ଣରେ ଆସନ୍ତି ରାଧାରାଣୀ ମଧ୍ୟ ସେହି ବର୍ଣ୍ଣ ତାଙ୍କର ରହିଛି ତେଣୁ ସେହି ଭାବ ନେଇ ଆସିଛନ୍ତି ମହାପ୍ରଭୁ ତେଣୁ ତପ୍ତ କାଞ୍ଚନ ଆଉଟା ସୁନା ଭଳି ରଙ୍ଗ ଭଗବାନଙ୍କର ଚୈତନ୍ୟ ମହାପ୍ରଭୁଙ୍କର ସାଙ୍ଗ ପାଙ୍ଗ ଅଙ୍ଗ ହେଉଛନ୍ତି ନିତ୍ୟାନନ୍ଦ ପ୍ରଭୁ ତାଙ୍କର ଅଙ୍ଗ ଏ ବହୁତ ତତ୍ତ୍ୱ ରହିଛି ପାଞ୍ଚଟି ଶ୍ଳୋକରେ ମହା ନିତ୍ୟାନନ୍ଦ ପ୍ରଭୁଙ୍କର ତତ୍ତ୍ୱ ବର୍ଣ୍ଣନା କରାଯାଇଛି ଚୈତନ୍ୟ ଚରିତାମୃତ ହେଉଛି ପୋଷ୍ଟ ଗ୍ରାଜୁଏସନ୍ କ୍ଲାସ୍ ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି ଭଗବତ ଗୀତା ହେଉଛି ହାଇସ୍କୁଲ ଷ୍ଟଡି ଭାଗବତମ ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି ହାଇସ୍କୁଲ ଏଇଟା ହେଉଛି ଗ୍ରାଜୁଏସନ୍ ଷ୍ଟଡି ଭାଗବତମ ଗ୍ରାଜୁଏସନ୍ ଷ୍ଟଡି ଏବଂ ଚୈତନ୍ୟ ଚରିତାମୃତ ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି ପୋଷ୍ଟ ଗ୍ରାଜୁଏସନ୍ ବହୁତ ଉନ୍ନତ ସ୍ତରର ସ୍ଥିତିର କଥା ତେଣୁ ଭଗବାନଙ୍କର ଅଙ୍ଗ ଆସୁଛନ୍ତି ନିତ୍ୟାନନ୍ଦ ପ୍ରଭୁ ଏବଂ ଉପାଙ୍ଗ ଆଦିତ୍ୟାଚାର୍ଯ୍ୟ ପ୍ରଭୁ ଏବଂ ଅସ୍ତ୍ର ଭଗବାନ ଅନ୍ୟ ଯୁଗରେ ବିଭିନ୍ନ ଅସ୍ତ୍ର ଧାରଣ କରନ୍ତି କିନ୍ତୁ କଳି ଯୁଗରେ ଭଗବାନଙ୍କର ଅସ୍ତ୍ର ହେଉଛି ତାଙ୍କର ମହାମନ୍ତ୍ର ଆର ଅର୍ଥ ଅନେକ ଅର୍ଥ ରହିଛି ମଧ୍ୟ କିନ୍ତୁ ଯାହା ହଉ ଏ ମହାମନ୍ତ୍ରକୁ ସେ ପ୍ରଚାର କରିବା ପାଇଁ ଆସିଛନ୍ତି ନିତ୍ୟାନନ୍ଦ ପ୍ରଭୁ ସେ ପ୍ରଚାର କରୁଥିଲେ ଆମେ ଦେଖିବା ଶୁଣିବା ତାଙ୍କ ଲୀଳାରେ କିଭଳି ଭାବରେ ମହାମନ୍ତ୍ରକୁ ପ୍ରଚାର କରୁଥିଲେ ତେଣୁ ଏଇଭଳି ଭାବରେ ପାର୍ଷଦ ଭଗବାନଙ୍କର ପାର୍ଷଦ ଅନେକ ରହିଛନ୍ତି ଆମେ ସବୁ ଭଗବାନ ପାର୍ଷଦ ଭଗବାନ ଲୀଳାରେ ଆମେ ସାହାଯ୍ୟ କରୁଛୁ ମହାପ୍ରଭୁ ପ୍ରଭୁପାଦ ମହାରାଜ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରି ଆମ ଅଦ୍ୱୈତାଚାର୍ଯ୍ୟଙ୍କ ବିଷୟରେ କହିଥିଲେ ଅଦ୍ୱୈତ ସପ୍ତମୀ ତିଥିରେ କୁହାଯାଇଥିଲା ନା ତେଣୁ ସେ ନିତ୍ୟାନନ୍ଦ ପ୍ରଭୁ ହେଉଛନ୍ତି ଇଏ ଆମର ମଧ୍ୟ ପ୍ରଭୁପାଦ ମହାରାଜ ଆମର ଗୁରୁଦେବ ଗୁରୁ ମହାରାଜ ଏମାନେ ସବୁ ପାର୍ଷଦ ଭଗବାନଙ୍କ ଲୀଳାରେ ପାର୍ଷଦ ରହିଛନ୍ତି ମୁଖ୍ୟ ପାର୍ଷଦ ହେଉଛନ୍ତି ଶ୍ରୀବାସ ଠାକୁର ଯିଏକି ନାରଦ ମୁନି ଆମେ ସେ ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆସୁଛେ ତେଣୁ ଏମାନେ ସବୁ ସେ ପଞ୍ଚତତ୍ଵାତ୍ମକ କୃଷ୍ଣ ଭକ୍ତରୂପ ସ୍ୱରୂପକମ୍ ଭକ୍ତାବତାରମ୍ ଭକ୍ତାକ୍ଷଂ ନମାମି ଭକ୍ତ ଶକ୍ତିକମ୍ ଏଇସବୁ ପାଞ୍ଚ ଜଣ ଯେଉଁ ରହିଛନ୍ତି ଏମାନେ ସବୁ ଏହିଭଳି ଭାବରେ ତାଙ୍କର ତତ୍ତ୍ୱ ସବୁ ରହିଛି ଚୈତନ୍ୟ ମହାପ୍ରଭୁଙ୍କ ତତ୍ତ୍ୱକୁ ଛଅଟି ଶ୍ଳୋକରେ ବର୍ଣ୍ଣନା କରାଯାଏ ଚୈତନ୍ୟ ଚରିତାମୃତ ଆରମ୍ଭରେ ଚଉଦଟି ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି ଭାଗବତମରେ ତିନୋଟି ଶ୍ଳୋକରେ ମଙ୍ଗଳାଚରଣ କରାଯାଇଛି ତେଣୁ ଏ ଯେଉଁ ଚଉଦଟି ଶ୍ଳୋକ ରହିଛି ତା ଦେହରୁ ଛଅଟି ହେଉଛି ମହାପ୍ରଭୁଙ୍କ ବିଷୟରେ ଚୈତନ୍ୟ ମହାପ୍ରଭୁଙ୍କ ବିଷୟରେ ଛଅଟି ଶ୍ଳୋକରେ ବର୍ଣ୍ଣନା କରାଯାଏ ତାଙ୍କ ତତ୍ତ୍ୱ ଏବଂ ପାଞ୍ଚଟି ଶ୍ଳୋକରେ ନିତ୍ୟାନନ୍ଦ ପ୍ରଭୁଙ୍କର ତତ୍ତ୍ୱ କୁହାଯାଇଛି ଆମେ ସେ ତତ୍ତ୍ୱ ଆଉ ବେଶୀ ବର୍ଣ୍ଣନା କରିବା ନାହିଁ ଆମେ ସେଦିନ କହିବା ତାଙ୍କର ତତ୍ତ୍ୱ ଯେଉଁ ରହିଛି ଦୁଇଟି ଶ୍ଳୋକରେ ଭଗବାନ ଅଦ୍ୱୈତ ପ୍ରଭୁଙ୍କ ଅଦ୍ୱୈତାଚାର୍ଯ୍ୟଙ୍କର ତତ୍ତ୍ୱ ବର୍ଣ୍ଣନା କରାଯାଇଛି ଆମେ ଅଦ୍ୱୈତାଚାର୍ଯ୍ୟଙ୍କର ଆବିର୍ଭାବରେ ଏଇଟା କହିଥିଲେ ଆଉ ଗୋଟିଏ ଶ୍ଳୋକରେ ପଞ୍ଚତତ୍ତ୍ୱଙ୍କ ବିଷୟରେ କୁହାଯାଇଛି ପଞ୍ଚତତ୍ତ୍ୱାତ୍ମକ କୃଷ୍ଣ ନିତ୍ୟାନନ୍ଦ ପ୍ରଭୁ ଇଏ ହେଉଛନ୍ତି ବଳରାମ ହଇଲ ନିତାଇ କୃଷ୍ଣ ବଳରାମ ଯେ କୃଷ୍ଣ ସିଏ ହେଉଛନ୍ତି ଗୌର ଯେଇ ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ ସିଏ ମଧ୍ୟ ସେଇ ଜଗନ୍ନାଥ ମଧ୍ୟ ସିଏ ଏବଂ ବଳରାମ ହେଉଛନ୍ତି ନିତ୍ୟାୟ ରୂପ ନିତ୍ୟାନନ୍ଦ ଉପରେ ଆସିଛନ୍ତି ଏକଚକ୍ରା ଗ୍ରାମ ରହିଛି ରାଢ଼ ଦେଶରେ ଏକଚକ୍ରା ଗ୍ରାମ ସେଇଠି ନିତ୍ୟାନନ୍ଦ ପ୍ରଭୁଙ୍କର ଆବିର୍ଭାବ ହୋଇଥିଲା ଭଗବାନଙ୍କର ଆବିର୍ଭାବର ବାର ବର୍ଷ ପୂର୍ବରୁ 1474 ମସିହା ଭଗବାନ ଆବିର୍ଭାବ ହୋଇଥିଲେ 1486 ମସିହାରେ ନବଦ୍ୱୀପରେ ଆବିର୍ଭାବ ହୋଇଥିଲେ ଏ ନବଦ୍ୱୀପ ହେଉଛି କ'ଣ ବୃନ୍ଦାବନ ଯିଏ ଜାଣନ୍ତି ଏ ବୃନ୍ଦାବନ ହେଉଛି ନବଦ୍ୱୀପ ହେଉଛନ୍ତି ବୃନ୍ଦାବନ ସେମାନଙ୍କର ବ୍ରଜଭୂମିରେ ବାସ ହୁଏ ବର୍ଣ୍ଣନା କରାଯାଇଛି ଆଚାର୍ଯ୍ୟ ଠାକୁରମାନେ କହିଛନ୍ତି ତେଣୁ ଇଏ ନବଦ୍ୱୀପ ହେଉଛି ଛନ୍ନ ବୃନ୍ଦାବନ ଛନ୍ନ ବୃନ୍ଦାବନ ଇଏ ଏବଂ ବୃନ୍ଦାବନ ଠାରୁ ଇଏ ଆହୁରି ଅଧିକ ଗୌରମୟ କ'ଣ ଯେଉଁ ଆମର ଗୌରମଣ୍ଡଳ ଶ୍ରୀ ଗୌରମଣ୍ଡଳ ଭୂମି ଯେ ବା ଜାଣେ ଚିନ୍ତାମଣି ଶ୍ରୀ ଗୌରମଣ୍ଡଳ ଭୂମି ଯେ ବା ଜାଣେ ଚିନ୍ତାମଣି ତାର ବ୍ରଜ ଭୂମି ବାସ ତାର ବ୍ରଜ ଭୂମି ବାସ ତେଣୁ ଏ କଳିଯୁଗରେ ଭଗବାନ ଆସିଛନ୍ତି ଚୈତନ୍ୟ ମହାପ୍ରଭୁ ରୂପରେ ଏବଂ ବଳରାମ ଆସିଛନ୍ତି ନିତ୍ୟାନନ୍ଦ ରୂପରେ। ନିତ୍ୟାନନ୍ଦଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ନିତ୍ୟାନନ୍ଦ ଏ ଲୀଳାରେ ବହୁତ ଗୁଢ଼, ଆମେ ଶୁଣିବା ବଡ଼ ଗୁଢ଼ ନିତ୍ୟାନନ୍ଦ ଏହି ଅବତାରରେ ବହୁତ ଗଭୀର ବା ଗୋପନୀୟ ତତ୍ତ୍ୱ ସବୁ ରହିଛି। ଚୈତନ୍ୟ ଦେଖାଏ ଯାହାରେ ସେ ଦେଖିତେ ପାରେ, ଆମେ ନିତ୍ୟାନନ୍ଦ ପ୍ରଭୁଙ୍କୁ ଜାଣିପାରିବା ନାହିଁ। ଚୈତନ୍ୟ ମହାପ୍ରଭୁ ଯଦି ଜଣେଇବେ ସେତେବେଳେ ଆମେ ଜାଣିବା ନିତ୍ୟାନନ୍ଦ ପ୍ରଭୁଙ୍କୁ, ଭଗବାନ ବିଷୟରେ ଆମେ କ'ଣ କହିପାରିବା। କିନ୍ତୁ ଭଗବାନଙ୍କ ବିଷୟରେ ଆମେ ଭୁଲ ହେଉ ବା ଠିକ୍ ହେଉ, ତତ୍ତ୍ୱକୁ ଯଦି ଆମେ କିଛି ବର୍ଣ୍ଣନା କରିବା ଆମର ଜିହ୍ୱାର ସାର୍ଥକ ହେବ। ପ୍ରଭୁପାଦ ମହାରାଜ ଗୋଟେ ଥର ତାଙ୍କର ବାଣୀରେ ଏଇ କିଛି ଦିନ ତଳେ କହିଥିଲେ, ଏ ଶରୀର ହେଉଛି ପ୍ରକୃତରେ ଭଗବାନଙ୍କର। ଏ ଶରୀରଟି ଭଗବତ ଗୀତାରେ ଭଗବାନ କହିଲେ ନା, କ୍ଷେତ୍ରଜ୍ଞ ଚାପି ମାଙ୍ଗ ବିଧି ସର୍ବକ୍ଷେତ୍ର ସୁଭାରତ। ଇଏ ଶରୀର ଯେଉଁ ରହିଛି ଇଏ ମଧ୍ୟ ଭଗବାନ, ଏଇଠି କ୍ଷେତ୍ରଜ୍ଞ ସିଏ, ଭଗବାନ ସବୁ ଜାଣନ୍ତି ଆମ ଶରୀରରେ କ'ଣ ହେଉଛି। କିନ୍ତୁ ଭଗବାନ ଆଉ ଆମ ଭିତରେ ତଫାତ୍ ହେଉଛି କ'ଣ ନା, ସର୍ବକ୍ଷେତ୍ର ସୁଭାରତ। ଭଗବାନ ସମସ୍ତ ଶରୀରରେ ସେ ବାସ କରୁଛନ୍ତି। ଆମେ କେବଳ ଆମ ଶରୀର ବିଷୟରେ କହିପାରିବା କିନ୍ତୁ ଅନ୍ୟ ଶରୀର ବିଷୟରେ କହିପାରିବା ନାହିଁ, କିନ୍ତୁ ଭଗବାନ ସମସ୍ତଙ୍କ ବିଷୟରେ କହିପାରିବେ। ସେ ଭଗବାନ, ସେ ସବୁକିଛି ତାଙ୍କର ଏଇ ଶରୀର। ତେଣୁ ଏଇ ଶରୀର ଦ୍ୱାରା ଆମେ ଯେତେବେଳେ ସାଧାରଣତଃ ଲୋକମାନେ ଶତକଡ଼ା ଅନୁସତ ଭାଗ ଲୋକ ଏ ନିଜର ଇନ୍ଦ୍ରିୟ ତୃପ୍ତିରେ ଲଗାଉଛନ୍ତି ଶରୀରକୁ। ଆମର ପାଞ୍ଚଟି କର୍ମେନ୍ଦ୍ରିୟ ରହିଛି, ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି, ଏ ମାଧ୍ୟମରେ ଆମେ ଇନ୍ଦ୍ରିୟ ତୃପ୍ତିରେ ଲଗାଉଛେ, ନିନ୍ଦ୍ର ତୃପ୍ତିରେ ରହୁଛେ, ସେଇଟା ହେଉଛି ବଦ୍ଧ ଅବସ୍ଥା। କିନ୍ତୁ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଯେତେବେଳେ ଭଗବାନଙ୍କ ସେବାରେ ନିଯୁକ୍ତ କରିବା ଇନ୍ଦ୍ରିୟମାନଙ୍କୁ, ସେଇଟା ହେଉଛି ମୁକ୍ତ ଅବସ୍ଥା, ମୁକ୍ତ ଅବସ୍ଥା। ତେଣୁ ଆମର ଯେତିକି ଶକ୍ତି ରହିଛି, ଯାହାର ଯେତିକି ଶକ୍ତି ରହିଛି, ସେ ସେଇ ଅନୁସାରେ ଭଗବାନଙ୍କର ଗୁଣଗାନ କରିବେ। ଭାଗବତ ଆମେ ଆସନ୍ତାକାଲି କହିବା ସେଟାକୁ, ବରାହଦେବଙ୍କ ବିଷୟରେ ତୃତୀୟ ସ୍କନ୍ଧ 13-19 ଏ ସାତଟି ଅଧ୍ୟାୟରେ ବରାହଦେବଙ୍କର ଆବିର୍ଭାବ ବର୍ଣ୍ଣନା କରାଯାଇଛି, ବରାହଦେବଙ୍କ ଲୀଳା ବର୍ଣ୍ଣନା କରାଯାଇଛି। ବରାହଦେବ ଦୁଇଥର ଆସିଛନ୍ତି, ସେସବୁ ଲୀଳାକୁ ବର୍ଣ୍ଣନା କରାଯାଇଛି। ସେହି ପ୍ରସଙ୍ଗରେ ମୈତ୍ର ମୁନି କହିଛନ୍ତି ଯେ ଭାଗବତ ତୃତୀୟ ସ୍କନ୍ଧ 6 ଅଧ୍ୟାୟରେ ସେ କହୁଛନ୍ତି ଯେ ଏଇ ଯେଉଁ ଜୁହା ରହିଛି, ଏ ଜୁହାର ପ୍ରକୃତ ସଦୁପଯୋଗ ହେଉଛି କିଭଳି ଭାବରେ ନା, ଭଗବାନଙ୍କର ଗୁଣଗାନ କରିପାରିବା। ଭଗବାନ ଗୁଣଗାନ କରିପାରିଲେ ଏ ଜୁହାର ସଦୁପଯୋଗ ହେବ। ତେଣୁ ଆଜି ଆମେ ଜୁହାର ସଦୁପଯୋଗ କରିବା, ଭଗବାନଙ୍କୁ ଗୁଣଗାନ କରିବା। ଯଦିଓ ଆମର କୌଣସି ନାହିଁ, ଆମର କୌଣସି ଯୋଗ୍ୟତା ନାହିଁ ନିତ୍ୟାନନ୍ଦ ପ୍ରଭୁଙ୍କର ଗୁଣଗାନ କରିବା ପାଇଁ, ତାଙ୍କ କୃପା ପ୍ରାର୍ଥନା କରିବା, ତାଙ୍କ କୃପା ପ୍ରାର୍ଥନା କରିକି ତାଙ୍କ ବିଷୟରେ କିଛି ଶ୍ରବଣ କରିବା, କିଛି କୀର୍ତ୍ତନ କରିବା। ଆମର ମହାପ୍ରଭୁଙ୍କ ଲୀଳାକୁ ଅନେକ ବିଭିନ୍ନ ପ୍ରକାର ଶାସ୍ତ୍ରମାନଙ୍କରେ ବର୍ଣ୍ଣନା କରାଯାଇଛି, ଏବଂ ଯେ ସେତିକି ବର୍ଣ୍ଣନା କରାଯାଇଛି ଆଉ ତାପରେ ଆଉ କିଛି ଆସିବ ନାହିଁ ତା ନୁହଁ। ଆପଣ ଦେଖିବେ ଚୈତନ୍ୟ ଚରିତାମୃତରେ ପଢ଼ିବେ, ଲେଖା ହେଇଥିବ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି ଏଇ ମହା ଭଗବାନଙ୍କ ବିଷୟରେ ବହୁତ କଥା ଆସିବ, ଭବିଷ୍ୟତରେ ମଧ୍ୟ ଆଉ ବହୁତ କଥା ଆସିବ। ସବୁ ଲୀଳାକୁ ସବୁ ସମୟରେ ପ୍ରକାଶ କରାଯାଏ ନାହିଁ। ଭଗବତ ତତ୍ତ୍ୱକୁ ଆଜିର ବର୍ତ୍ତମାନ ଯୁଗରେ ଯେଉଁଭଳି ଭାବରେ ନିତ୍ୟାନନ୍ଦ ପ୍ରଭୁ ଏବଂ ଚୈତନ୍ୟ ମହାପ୍ରଭୁ ଆସିକରି ଯେଉଁ ତତ୍ତ୍ୱକୁ ପ୍ରକାଶ କଲେ, ସେ ତତ୍ତ୍ୱ ଆପୂର୍ବରୁ ବର୍ଣ୍ଣନା କରାଯାଇନଥିଲା, ସେ ତତ୍ତ୍ୱ ପ୍ରକାଶ ତ ହୋଇନଥିଲା। ଏଇଟା ଚୈତନ୍ୟ ଚରିତାମୃତ କୁହାଯାଇଛି, ଅନପିତ ଚରିଂ ଚିରାନ୍ତ କରୁଣ ୟାବତୀର୍ଣ୍ଣ କଳୌ ସମର୍ପୟିତ ଉନ୍ନତ ଉଜ୍ଜଳ ରସଂ ସୌଭକ୍ତି ଶ୍ରେୟ ହରିପୁରଟ ସୁନ୍ଦର ଦ୍ୱିତି କଦମ୍ବ ସନ୍ଦୀପିତ ସଦା ହୃଦୟ କନ୍ଦରେ ସ୍ଫୁରୁଥିବ ସଚିନନ୍ଦନ। ଇଏ ଆଶୀର୍ବାଦ ଏ 14 ଶ୍ଲୋକରେ ଯେଉଁ ଦିଆଯାଇଛି ମଙ୍ଗଳାଚରଣ, ତା ଦେହରୁ ତିନି ପ୍ରକାର ମଙ୍ଗଳାଚରଣ ହେଉଛି ତିନି ପ୍ରକାର, ଗୋଟେ ହେଉଛି ଆଶୀର୍ବାଦ, ଗୋଟେ ହେଉଛି ଆଶୀର୍ବାଦ, ଗୋଟେ ହେଉଛି ବସ୍ତୁ ନିର୍ଦ୍ଦେଶ, ଆଉ ଗୋଟେ ହେଉଛି ନମସ୍କାର। ମଙ୍ଗଳାଚରଣ ଏଇ ତିନି ପ୍ରକାର ରହିଛି ମଙ୍ଗଳାଚରଣ, ଆଶୀର୍ବାଦ ଦିଆଯାଇଛି। ତେଣୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଆମ ସମସ୍ତ ଶ୍ରୋତାମାନଙ୍କୁ ଆଶୀର୍ବାଦ ଦେଉଛନ୍ତି, ସେହି ସଚିନନ୍ଦନ ଆପଣଙ୍କ ହୃଦୟରେ ସ୍ଫୁରିତ ହୁଅନ୍ତୁ। ସଚିନନ୍ଦନ ଯେତେବେଳେ ସ୍ଫୁରିତ ହେବେ, ସେତେବେଳେ ତାଙ୍କର ଅଙ୍ଗ ଉପାଙ୍ଗ ସହିତ ସ୍ଫୁରିତ ହେବେ, ତେଣୁ ଆଶୀର୍ବାଦ ଆମେ ପ୍ରାପ୍ତ ହୋଇଛେ। ଇଏ ସମ୍ପ୍ରଦାୟରେ ଆମେ ଆସୁଛେ, ସବୁ ବହୁତ ପ୍ରକାର ଆଶୀର୍ବାଦ ଆମ ପାଇଁ ରହିଛି, ବହୁତ ବଡ଼ ସମ୍ପଦ ଆମକୁ ଦେଇଦେଇଛନ୍ତି। ଆମର ପରମ୍ପରାରେ ଆସୁଛି ପ୍ରଭୁପାଦ ମହାରାଜ, ଆମର ଗୁରୁ ମହାରାଜ, ଏସବୁ ସମ୍ପଦକୁ ଆମେ ପ୍ରଦାନ କରିଛନ୍ତି। ବହୁତ ସମ୍ପଦ ରହିଛି ଆମର, ବହୁତ ଧନୀ ବ୍ୟକ୍ତି ଆମେ, ଏ ପରମାର୍ଥିକ ଧନ ସବୁ ରହିଛି ଆମ ପାଖରେ। ନିତ୍ୟାନନ୍ଦ ପ୍ରଭୁ ଆମେ ଦେଖିବା, ଅନେକ ଲୀଳା ରହିଛି, ଆମେ କ'ଣ କହିବା, ଖାଲି ସଂକ୍ଷେପରେ କହିବା, ଆମ ସମୟ କମ୍ ରହିଛି। ତେଣୁ ନିତ୍ୟାନନ୍ଦ ପ୍ରଭୁ ଏକଚକ୍ରା ଗ୍ରାମରେ 1474 ମସିହାରେ ଆବିର୍ଭାବ ହୋଇଥିଲେ, ଏଇ ମାଘ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି। ଏଇ ତ୍ରୟୋଦଶୀ ତିଥିରେ ଆମର ପ୍ରଭୁପାଦ ମହାରାଜ ଆସିଥିଲେ 1977 ମସିହାରେ, ଏଇ ଫେବୃଆରୀ 2 ତାରିଖ 1977ରେ ଆମର କୃଷ୍ଣ ବଳରାମ ମନ୍ଦିର ଭୁବନେଶ୍ୱରରେ ଫାଉଣ୍ଡେସନ ଦେଇଥିଲେ ସେ ପ୍ରଭୁପାଦ ମହାରାଜ। 2/2/77 ଫେବୃଆରୀ ମାସରେ ଥିଲା, ଏବଂ 1996 ମସିହାରେ ମଧ୍ୟ ସେଇ 2/2/96 ନିତ୍ୟାନନ୍ଦ ତ୍ରୟୋଦଶୀ ପଡ଼ିଥିଲା। ଆମର ଶ୍ରୀଶ୍ରୀମଦ ଗୌରବନ୍ଧୁ ସେ ମହାରାଜ ଭୁବନେଶ୍ୱରରେ ଏଇ ନିତ୍ୟାନନ୍ଦ ପ୍ରଭୁଙ୍କ ବିଷୟରେ ବର୍ଣ୍ଣନା କରିଥିଲେ। ତାପରେ ସେ 6 ତାରିଖରେ ଗଲେ, କେଉଁଠିକି ମାୟାପୁର ଗଲେ, 6 ତାରିଖରେ ଗଲେ, ଏବଂ 9 ତାରିଖରେ ସେ ଚାଲିଗଲେ ତାଙ୍କ ଭଗବତ ଧାମକୁ ଚାଲିଗଲେ, ସେଇଠୁ ଭଗବତ ଧାମକୁ ଚାଲିଗଲେ। ତାଙ୍କର ମଧ୍ୟ ଆବିର୍ଭାବ ଆସିବେ, ତାଙ୍କର ତିରୁଭାବ 21 ତାରିଖରେ ପାଳନ କରାଯିବ। ତେଣୁ ଏହିଭଳି ଭାବରେ ଭୁବନେଶ୍ୱର କୁହାଯାଏ ବଳରାମ କ୍ଷେତ୍ର, ନିତ୍ୟାନନ୍ଦ ଯେଉଁ ବଳରାମ ସେଇ କ୍ଷେତ୍ର ଭୁବନେଶ୍ୱର ବୋଲି କହୁଛନ୍ତି। ଆମର ହେଉଛି ସେଇଟା ଏକ୍ସଟେନସନ୍, ଆମର ଏଇଟା ହେଉଛି କେଉଁ କ୍ଷେତ୍ର, ଆମର ହେଉଛି କଳିକି କ୍ଷେତ୍ର, ରଘୁନନ୍ଦ ଧାମ, ରଘୁନନ୍ଦ ଧାମ ଯେଉଁ କେଉଁ କେଉଁ କ୍ଷେତ୍ର ରହିଛି, ଯେମିତି ନବଦ୍ୱୀପ ଧାମ 9ଟି ଦ୍ୱୀପ ରହିଛି, ସେଇଭଳି ଭାବରେ ଏ ସମ୍ବଲପୁର ହେଉଛି କଳିକି କ୍ଷେତ୍ର, କଳିକି ଧାମ, କଳିକି ମହାପ୍ରଭୁ ଆସିବେ। ତେଣୁ ଏ ସ୍ଥାନ, ଥରେ ଶିବଜୀ ଯାଉଥିଲେ ପାର୍ବତୀଙ୍କ ସହିତ, ଯାଉଛନ୍ତି, ସେ ତ ବିଭିନ୍ନ ସ୍ଥାନକୁ ଭ୍ରମଣ କରନ୍ତି, ତେଣୁ ବାଟରେ ବିଭିନ୍ନ ସ୍ଥାନରେ ଯେଉଁମାନେ ସାଧୁମାନେ ଅଛନ୍ତି ତାଙ୍କୁ ପ୍ରଣାମ କରୁଛନ୍ତି। ତେଣୁ ପାର୍ବତୀ ପଚାରୁଛନ୍ତି ଏଇଟା କେଉଁ ସ୍ଥାନ, କି ସାଧୁ ଆସିଥିଲେ, ନା ଅମକ ସାଧୁ ଏଠି ଭଜନ କରିଥିଲେ, ତେଣୁ ସେ ସ୍ଥାନକୁ ପ୍ରଣାମ କରୁଛନ୍ତି। ଏଇଭଳି ଭାବରେ ପ୍ରଣାମ କରୁଛନ୍ତି, ପୁଣି ଗୋଟେ ଥର ପାର୍ବତୀ ପଚାରିଲେ ଏଇଟା କେଉଁ ସ୍ଥାନ, ନା ଏଠି ଭବିଷ୍ୟତରେ ଜଣେ ଆସିବେ, ଭବିଷ୍ୟତରେ ଜଣେ ଆସିବେ, ସେତେଣୁ ଏ ସ୍ଥାନ ହେଉଛି ପବିତ୍ର ସ୍ଥାନ। ତେଣୁ ସେହିଭଳି ଭାବରେ ଭବିଷ୍ୟତ କାଳରେ ଆସିବେ ଭଗବାନ, କଳ୍କିଦେବ ଆସିବେ, ପ୍ରଭୁପାଦ ମହାରାଜ କହିଛନ୍ତି, ତାଙ୍କର କନ୍ଭରସେସନ୍ ଆପଣ ଦେଖିବେ। ତେଣୁ ଇଏ ଭଗବାନଙ୍କର ବିଭିନ୍ନ ଧାମ ସବୁ ରହିଛି ଭାରତବର୍ଷରେ, ବିଭିନ୍ନ ଧାମରେ ଏକଚକ୍ରା ଗ୍ରାମ ସେହିଭଳି ଭାବରେ ଧାମ, ଭଗବାନ ଯେଉଁଟା ଆସନ୍ତି ସେଇଟା ଧାମରେ ପରିଣତ ହୋଇଯାଏ, ଭଗବତ ଧାମ ସିଏ, ଭଗବାନ ଆସିକି ପବିତ୍ର କରିଦେଇ ସେ ସ୍ଥାନକୁ। ତେଣୁ ଏକଚକ୍ର ଗ୍ରାମକୁ ରାଢ଼ ଦେଶ ବୋଲି କୁହାଯାଉଥିଲା, ଯେଉଁଠି ପାଣ୍ଡବ ମାନେ ପାଣ୍ଡବମାନେ ଯାଇଥିଲେ ସେଠିକି, କିନ୍ତୁ ସେଇଟା ସବୁପ୍ରକାର ପାପ କାର୍ଯ୍ୟର ସ୍ଥାନ ଥିଲା, କିନ୍ତୁ ଇଏ ଯେଉଁ ଯାଇଥିଲେ ନିତ୍ୟାନନ୍ଦ ପ୍ରଭୁଙ୍କ ଆବିର୍ଭାବ ହେଲା, ସେଇଟା ପରିଣତ ହୋଇଗଲା ପବିତ୍ର ସ୍ଥାନରେ, ଧାମରେ ପରିଣତ ହୋଇଗଲା ଧାମ। ତେଣୁ ସେହିଭଳି ଭାବରେ ଏକଚକ୍ରା ଗ୍ରାମରେ ତାଙ୍କ ପିତା ହେଉଛନ୍ତି ହାଡ଼ାଇ ଓଝା, ଏବଂ ମାତା ହେଉଛନ୍ତି ପଦ୍ମାବତୀ, ତାଙ୍କ ପଦ୍ମାବତୀଙ୍କ ଗର୍ଭରେ ସେ ଆବିର୍ଭାବ ହୋଇଥିଲେ। ଆମେ ଏ ବିଷୟରେ ସେ ତ୍ରୟୋଦଶୀ ଦିନ କହିବା, ଆମେ ଖାଲି ଆଜି କିଛି ଭଗବାନଙ୍କର ପାଷ୍ଟ ଟାଇମ୍ସ ବା କିଛି ଯେଉଁ ଲୀଳା ସବୁ କରି, ଅନେକ ଲୀଳା ରହିଛି ଭଗବାନଙ୍କର, ନିତ୍ୟାନନ୍ଦ ପ୍ରଭୁଙ୍କର। ତେଣୁ ଆମେ କୁହାଯାଏ ଗୌରାଙ୍ଗ ମହାପ୍ରଭୁ ଯେତିକି ଉଦାର, ଯେତିକି କରୁଣା କାରୁଣିକ, ନିତ୍ୟାନନ୍ଦ ପ୍ରଭୁ ଆହୁରି କରୁଣାମୟ। ନିତ୍ୟାନନ୍ଦ ପ୍ରଭୁ ଯେଉଁ ଗୀତଟି ଅଛି, ବୈଷ୍ଣବ ଗୀତ ରହିଛି, କୋଟିଚନ୍ଦ୍ର ସୁଶୀତଳ ଯେ ଛାଏ ଜଡ଼ାଏ ଜଡ଼ ଜଗତ ଯୋଡ଼ାଏ, ନିତ ପଦକମଳ କୋଟିଚନ୍ଦ୍ର ସୁଶୀତଳ, କୋଟିଚନ୍ଦ୍ର ସୁଶୀତଳ, କୋଟି କୋଟିଏ ଚନ୍ଦ୍ରର ସୁଶୀତଳତା ଜଣେ ପ୍ରାପ୍ତ ହୁଏ, କେତେ ଆନନ୍ଦ। ମହାମନ୍ତ୍ରକୁ କୁହାଯାଉଛି କୈରବ ଚନ୍ଦ୍ରିକା ବିତରଣମ, ଏ ଚନ୍ଦ୍ରର ଶୀତଳତା ପ୍ରଦାନ କରୁଛି ମହାମନ୍ତ୍ର। କିନ୍ତୁ ନିତ୍ୟାନନ୍ଦ ପ୍ରଭୁଙ୍କର ଶୀତଳତା କିଭଳି, ନା କୋଟିଚନ୍ଦ୍ର ଶୀତଳତା, କୋଟିଚନ୍ଦ୍ର ସୁଶୀତଳ। ତେଣୁ ଇଏ ରହିଛନ୍ତି ଭଗବାନଙ୍କର, ଅନେକ ଲୀଳା ରହିଛି, ଆମେ ସେଦିନ କହିବା ତତ୍ତ୍ୱ ବା ତାଙ୍କର ଆବିର୍ଭାବ ବିଷୟରେ। ତେଣୁ ଏହିଭଳି ଭାବରେ ଭଗବାନ ଏକଚକ୍ର ଗ୍ରାମରେ ଆବିର୍ଭାବ ହୋଇକରି ପାଖାପାଖି 11 ବର୍ଷ କାଳ ସେଠି ଲୀଳା କରିଥିଲେ ନିତ୍ୟାନନ୍ଦ ପ୍ରଭୁ, ଯେଉଁ ଲୀଳା କରିଥିଲେ ଛୋଟ ପିଲା, ପିଲାବେଳରୁ ସେ ସବୁ ଭଗବାନଙ୍କ ଲୀଳାକୁ ଅନୁଷ୍ଠିତ କରୁଥିଲେ, ଅଭିନୟ ମାଧ୍ୟମରେ ଲୀଳା କରୁଥିଲେ। ଆମେ ଗୋଟିଏ ଖାଲି ଲୀଳା କହିବା, ଅନେକ ଲୀଳା କରିଛନ୍ତି ସିଏ, ଆଜି ମଧ୍ୟ ରାମାନୁଜାଚାର୍ଯ୍ୟଙ୍କର ଆବିର୍ଭାବ ତିରୋଭାବ ତିଥି ରାମାନୁଜାଚାର୍ଯ୍ୟଙ୍କର। ତେଣୁ ସେ ରାମାନୁଜାଚାର୍ଯ୍ୟ ହେଉଛି ରାମଙ୍କର ଅନୁଜ ଲକ୍ଷ୍ମଣ। ସେ ଲକ୍ଷ୍ମଣ କେତେବେଳେ ବଡ଼ ଭାଇ ହେଉଛନ୍ତି, କେତେବେଳେ ସାନ ଭାଇ ହେଉଛନ୍ତି। ତ୍ରେତୟା ଯୁଗରେ ଭଗବାନଙ୍କର ସାନ ଭାଇ ରୂପରେ ଆସିଥିଲେ, ଦ୍ୱାପର ଯୁଗରେ ଭଗବାନ ବଡ଼ ଭାଇ ରୂପରେ ଆସିଲେ ବଳରାମ। ତେଣୁ ଏ ଯୁଗରେ ମଧ୍ୟ, କଳି ଯୁଗରେ ମଧ୍ୟ ଭଗବାନ ଗୌରାଙ୍ଗ ମହାପ୍ରଭୁଙ୍କର ବଡ଼ ଭାଇ ରୂପରେ ସେ ଆସିଛନ୍ତି। 12 ବର୍ଷ ପୂର୍ବରୁ ଆସିଛନ୍ତି, ସାନ ଭାଇ ରୂପରେ ଆସିନାହାନ୍ତି। ଦୁଇ ଭାଇ, ଦୁଇ ଭାଇ ନାଚି ଯାଏ ସାଙ୍ଗେ ସାଙ୍ଗରେ ପାଖରେ ସବୁ ପାର୍ଷଦମାନେ ସବୁ ଗୀତ ଗାନ କରୁଛନ୍ତି। ଏଟା ବୃନ୍ଦାବନ ଦାସ ଠାକୁର ଚୈତନ୍ୟ ଭାଗବତମରେ ମହାପ୍ରଭୁଙ୍କ ଯେଉଁ ନିତ୍ୟାନନ୍ଦ ପ୍ରଭୁଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। କୁହାଯାଏ ଯେତେବେଳେ ନିତ୍ୟାନନ୍ଦ ପ୍ରଭୁ କ'ଣ ବୃନ୍ଦାବନ ଦାସ ଠାକୁର ଯେତେବେଳେ ଚୈତନ୍ୟ ଚରିତାମୃତ ବର୍ଣ୍ଣନା ରଚନା କରିଥିଲେ, ସେହି ସମୟରେ ନିତ୍ୟାନନ୍ଦ ପ୍ରଭୁଙ୍କର ଆବେଶରେ ସେ ନିତ୍ୟାନନ୍ଦ ପ୍ରଭୁଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ତେଣୁ ଚୈତନ୍ୟ ମହାପ୍ରଭୁଙ୍କ ଲୀଳାକୁ ବିଶେଷ ଭାବରେ ଅନ୍ତଃଲୀଳାକୁ ସେ ବର୍ଣ୍ଣନା କରିନାହାନ୍ତି। ତେଣୁ ଚୈତନ୍ୟ ଚରିତାମୃତରେ ଆମର ଭଗବାନଙ୍କର ଅନ୍ତଃଲୀଳାଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ପ୍ରଭୁପାଦ ମହାରାଜ ଆମର ଚୈତନ୍ୟ ଚରିତାମୃତରେ ତାଙ୍କର ଭାବାର୍ଥ ଦେଇଛନ୍ତି, ପ୍ରଭୁପାଦ ମହାରାଜ ଭାବାର୍ଥ ଦେଇଛନ୍ତି। ତେଣୁ ଭାଗବତର ଚୈତନ୍ୟ ଭାଗବତର ଭାବାର୍ଥ ସେ ଦେଇନାହାନ୍ତି, ଅନ୍ୟମାନେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଇତ୍ୟାଦି ଭକ୍ତିମନ ଠାକୁର ଏମାନେ ସବୁ ଦେଇଛନ୍ତି, ଭାବାର୍ଥ ଦେଇଛନ୍ତି। ତେଣୁ ଏହିଭଳି ଭାବରେ ମହାପ୍ରଭୁଙ୍କ ଲୀଳା ଅନେକ ଗ୍ରନ୍ଥ ରଚନା ହୋଇଛି, ତା ବିଷୟରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଠି କୁହାଯାଉଛି ନିତ୍ୟାନନ୍ଦ ପ୍ରଭୁ ଯେଉଁ ଆସିଲେ, ହଁ ଯେଉଁ ଲୀଳା କଲେ ବିଭିନ୍ନ ଛୋଟ ପିଲାବେଳେ ସବୁ ଅନେକ ଲୀଳା କରିଛନ୍ତି। ଗୋଟେ ଥର ନିତ୍ୟାନନ୍ଦ ପ୍ରଭୁ କ'ଣ କରୁଛନ୍ତି, ଲୀଳା କରୁଛନ୍ତି ଭଗବାନ ରାମଚନ୍ଦ୍ରଙ୍କର ରାବଣକୁ ଯେଉଁ ସହିତ ଯୁଦ୍ଧ କରୁଥିଲେ, ସେହି ସମୟରେ ମେଘନାଥ ଯେଉଁ ଇନ୍ଦ୍ରଜିତ ଯେଉଁ ମାରିଥିଲେ, ଶକ୍ତି ମାରିଥିଲେ, ଯାହାଫଳରେ ଲକ୍ଷ୍ମଣ ଅଚେତ ହୋଇଯାଇଥିଲେ, ଅଚେତ ହୋଇଯାଇଥିଲେ, ଏଇଟା ରାମାୟଣରେ ବର୍ଣ୍ଣନା କରାଯାଇଛି। ଏବଂ ଆମର ସବୁ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେଠିକାର ଯେ ଥିଲେ ବୈଦ୍ୟ ସୁଷେଣ, ସୁଷେଣକୁ ଡକାଗଲା। ସୁଷେଣ କହିଲେ ୟାଙ୍କ ପାଇଁ ବିଶଲକରଣ ଦରକାର, ବିଶଲକରଣ ହେଲେ ଜୀବନ ପ୍ରାପ୍ତ ହେବେ। ତେଣୁ ହନୁମାନ ଗଲେ ବିଶଲକରଣୀ ଆଣିବା ପାଇଁ, ଗନ୍ଧମାର୍ଦ୍ଧନ ହିମାଳୟ ଗଲେ ସେଠିକି ଆଣିବା ପାଇଁ। ତେଣୁ ଏ ଲୀଳାରେ ବହୁତ କଥା ରହିଛି, ଆମେ ଏସବୁ ବର୍ଣ୍ଣନା କରିବା ନାହିଁ। ତେଣୁ ଏଇ ଯେଉଁ ଯାଇକି ଆଣିକି ଆସିଲେ, ଆଣିକି ସେ ନିତ୍ୟାନନ୍ଦ ଏ ଯେଉଁ ଲକ୍ଷ୍ମଣଙ୍କୁ ତାଙ୍କୁ ଆଘ୍ରାଣ କରାଇବାରୁ ସେ ପୁଣି ଚେତନା ଫେରିଲେ, ଏହି ଲୀଳାଟିକୁ ଅନୁଷ୍ଠିତ କରୁଥିଲେ ନିତ୍ୟାନନ୍ଦ ପ୍ରଭୁ। ଏହି ଲୀଳା ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ଲୀଳାଟି ଅନୁଷ୍ଠାନ କରୁଥିଲେ, କରୁଥିଲା ବେଳେ ଏଇଭଳି ଭାବରେ ଯିଏ ହେଇଥିଲେ ଇନ୍ଦ୍ରଜିତ ସେ ଶକ୍ତି ମାରିଥିଲେ, ତେଣୁ ନିତ୍ୟାନନ୍ଦ ପ୍ରଭୁ ହେଇଥିଲେ କ'ଣ ଲକ୍ଷ୍ମଣ ହେଇଥିଲେ, ନିତ୍ୟାନନ୍ଦ ପ୍ରଭୁ ଲକ୍ଷ୍ମଣ, ଲକ୍ଷ୍ମଣ ପ୍ରକୃତରେ ସେ ଲକ୍ଷ୍ମଣ ଏବଂ ସେ ବଳରାମ। ଏବଂ ରାମାନୁଜ ମଧ୍ୟ ସେହିଭଳି ଭାବେ ଲକ୍ଷ୍ମଣ, ରାମଙ୍କର ଅନୁଜ ବଡ଼ ସାନ ଭାଇ ରାମାନୁଜାଚାର୍ଯ୍ୟ। ଆଜିର ତିଥି ହେଉଛି ତାଙ୍କର ତିରୋଭାବ ତିଥି, ରାମାନୁଜାଚାର୍ଯ୍ୟ। ଆମ ଶ୍ରୀ ସମ୍ପ୍ରଦାୟ ସେ ହେଉଛନ୍ତି ଆଚାର୍ଯ୍ୟ। ଗତକାଲି ନା କେଉଁ ଦିନ ଥିଲା ମାଧ୍ୱାଚାର୍ଯ୍ୟଙ୍କ କଥା, ଗତକାଲି ଆମେ କହିଥିଲେ ଆମର ଆମର ଏଇ ଯେଉଁ ବ୍ରହ୍ମ ମାଧ୍ୟ ଗୌଡ଼ ସମ୍ପ୍ରଦାୟରେ ସିଏ ହେଉଛନ୍ତି ଆଚାର୍ଯ୍ୟ। 4ଟି ସମ୍ପ୍ରଦାୟ ରହିଛି ଅନୁମୋଦିତ ସମ୍ପ୍ରଦାୟ, ତା ଦେହରେ ଶ୍ରୀ ବ୍ରହ୍ମ ରୁଦ୍ର ସନକ। ତେଣୁ ଶ୍ରୀ ସମ୍ପ୍ରଦାୟରେ ଯେଉଁଠି ଲକ୍ଷ୍ମୀଙ୍କ ପାଖରୁ ଆସୁଛି ଜ୍ଞାନ, ଏ ସମ୍ପ୍ରଦାୟରେ ସେ ଜ୍ଞାନ ଆସୁଛି। ତେଣୁ ଇଏ ହେଉଛନ୍ତି ରାମାନୁଜାଚାର୍ଯ୍ୟ, ହେଉଛନ୍ତି ଆଚାର୍ଯ୍ୟ, ରାମଙ୍କର ଅନୁଜ ସାନ ଭାଇ ଲକ୍ଷ୍ମଣ ଦେବ ତାଙ୍କର ଅବତାର ରାମାନୁଜା, ରାମାନୁଜାଚାର୍ଯ୍ୟ। ତେଣୁ ଇଏ ମଧ୍ୟ ସେହିଭଳି ଭାବରେ ଅନୁଜ ରୂପରେ ରୋଲ୍ କରିଥିଲେ, ଲକ୍ଷ୍ମଣ ରୋଲ୍ କରିଥିଲେ ଯେତେବେଳେ ଯିଏ କ'ଣ ଇନ୍ଦ୍ରଜିତ ଯେଉଁ ଶକ୍ତି ବେଦ କରିଥିଲେ ସେତେବେଳେ ସେ ଏହିପରି ପଡ଼ିଥିଲେ, ଯେଉଁ ମୂର୍ଚ୍ଛା ହୋଇଯାଇଥିଲେ। ତେଣୁ ଜଣକୁ କୁହାଯାଇଥିଲା ହନୁମାନ ହେବେ, ଜଣେ ବୈଦ୍ୟ ହୋଇଛନ୍ତି। ତେଣୁ ଇଏ ଯେଉଁ ମୂର୍ଚ୍ଛା ହୋଇଗଲେ ସମସ୍ତେ କହିଲେ କ'ଣ ଇଏ ଏମିତି ହୋଇଗଲା, ପ୍ରକୃତରେ ସେ ଲୀଳା କରୁଛନ୍ତି କିନ୍ତୁ ଏଭଳି ଭାବରେ ପ୍ରକୃତରେ ମୂର୍ଚ୍ଛା ହୋଇଗଲେ। ତେଣୁ ପିଲାମାନଙ୍କର ଭାରଣୀ ପଡ଼ିଗଲା, କ'ଣ ହେବ କ'ଣ ହେବ ଏଭଳି ଭାବରେ ସବୁ ଭାରଣୀ ପଡ଼ିଗଲା। ତେଣୁ ଅନ୍ୟମାନେ ତାଙ୍କର ପିତା ମାତା ସବୁ ଅଭିଭାବକମାନେ ଆସି ପହଞ୍ଚିଗଲେ, ହଁ ସମସ୍ତେ ମନ ଦୁଃଖରେ କ୍ରନ୍ଦନ କରୁଛନ୍ତି, କ'ଣ ହେଲା କ'ଣ ହେଲା ଏମିତି ହେଲା, ମୂର୍ଚ୍ଛା ହୋଇକି ରହିଛନ୍ତି, ଆଉ ଜୀବନ ନାହିଁ, ଏଭଳି ଭାବରେ ଶରୀରରେ ପ୍ରାଣ ନଥିଲା ଭଳି ଲାଗୁଛି। ତାପରେ ଜଣଙ୍କର ମନେ ପଡ଼ିଲା, ଆରେ ସେ ଆମକୁ କହିଥିଲେ ତୁମେ ଯାଇକି ଆଣିବ ଗନ୍ଧମାଧନରୁ ହନୁମାନଙ୍କୁ ଯାଇକି କହିଥିଲେ। ତେଣୁ ସେ ଯେଉଁ ହନୁମାନ ରୋଲ୍ କରୁଥିଲେ ସେ ଗଲେ, ଯାଇକିରି ଗୋଟେ ଆଣିଲେ ଛୋଟିଆ ପାଉଡ଼ର୍ଟା ଆଣିକିରି ଆଣିଦେଲେ, ତାପରେ ଆଉ ଜଣେ ଯିଏ ବୈଦ୍ୟ ରୋଲ୍ କରୁଥିଲେ ସିଏ ସେଇଟାକୁ ଆଣିକିରି ତାଙ୍କୁ ଶୁଙ୍ଘେଇ ଦେଲେ, ପୁଣି ତାଙ୍କର ଚେତନା ଆସିଲା। ଏଇଭଳି ଭାବରେ ଲୀଳା ଅନେକ ଲୀଳା କରିଛନ୍ତି, 11 ବର୍ଷ କାଳ ଲୀଳା କରିଥିଲେ, ସେଠି ଅନେକ ଲୀଳା ରହିଛି, କିନ୍ତୁ ଆମେ ସଂକ୍ଷେପରେ ଗୋଟେ ଗୋଟେ ଲୀଳା ବର୍ଣ୍ଣନା କରି ଯିବା। ଏହିଭଳି ଭାବରେ ସେ ଥିଲାବେଳେ ତାଙ୍କର ପିତା ହାଡ଼ାଇ ପଣ୍ଡିତ ଏବଂ ମାଆ ହେଉଛନ୍ତି ପଦ୍ମାବତୀ, ସେଇଠି ଜଣେ ଆସିଥିଲେ ସନ୍ନ୍ୟାସୀ, ଜଣେ ଆସିଥିଲେ ସନ୍ନ୍ୟାସୀ, ଜଣେ ଆସିକରି ସେଠି ରହିଲେ କିଛି ଦିନ ରହିଲା ପରେ, ତା'ପରେ ଯେତେବେଳେ ବିଦାୟ ନେଉଛନ୍ତି ସେତେବେଳେ ସେ କହିଲେ, ମୁଁ ତୀର୍ଥ ଭ୍ରମଣରେ ଯାଉଛି, ମୁଁ ଚାହୁଁଛି ଆପଣଙ୍କ ପୁତ୍ର ଯଦି ମୋ ସହିତ ଟିକିଏ ଆସନ୍ତେ, ମୋତେ ଟିକିଏ ସାହାଯ୍ୟ କରନ୍ତେ, ଏଇଭଳି ଭାବରେ କହିଲେ। ତେଣୁ ଇଏ ହାଡ଼ାଇ ପଣ୍ଡିତ ଯଦିଓ ଚାହୁଁନଥିଲେ, ଯେଉଁଭଳି ଭାବରେ ଆମେ ଲେଖିବା ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ସେଇଭଳି ଭାବରେ ହେଇଥିଲା, ଯେତେବେଳେ ଭଗବାନ ରାମଚନ୍ଦ୍ର ତାଙ୍କ ପିତା ଦଶରଥଙ୍କ ପାଖରେ ଥିଲେ, ରାମ ଲକ୍ଷ୍ମଣ ଇତ୍ୟାଦି ସବୁ ଥିଲେ, ସେହି ସମୟରେ ବିଶ୍ୱାମିତ୍ର ଋଷି ଆସିଥିଲେ। ବିଶ୍ୱାମିତ୍ର ଋଷି ଆସିକରି ସେ ଦଶରଥ ମହାରାଜଙ୍କୁ ଅନୁରୋଧ କଲେ, ଆପଣ ଦୁଇ ପୁତ୍ରକୁ ପ୍ରଦାନ କରନ୍ତୁ, ରାମ ଲକ୍ଷ୍ମଣଙ୍କୁ ଦୁଇ ଜଣ ପ୍ରଦାନ କରନ୍ତୁ, ଆମର ଯଜ୍ଞରେ ସେ ବିଘ୍ନ ଡାଳୁଛନ୍ତି, ଅସୁରମାନେ ବିଘ୍ନ ପ୍ରଦାନ କରୁଛନ୍ତି, ତେଣୁ ତାଙ୍କୁ ହତ୍ୟା କରିବା ପାଇଁ ଆମେ ଏଇ ଦୁଇ ଜଣ ଦରକାର, ଆମେ ପ୍ରଦାନ କରନ୍ତୁ। ଏ କଥା ଯଦି ଶୁଣିଲେ ଦଶରଥ ମହାରାଜ ଆଉ କିଛି କହିପାରିଲେନି, ମୁଖରୁ କଥା ବାହାରିଲା ନାହିଁ, କେମିତି ସେ ପ୍ରଦାନ କରିବେ। ଏସବୁ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ରାମାୟଣରେ। ତେଣୁ ତାହାପରେ କିନ୍ତୁ ବାଧ୍ୟ ହୋଇ ସେ ଦେଲେ, ତେଣୁ ପୁତ୍ର ବିୟୋଗରେ ମାନେ ପିତୃ ନାହାନ୍ତି, ସେଇଥିପାଇଁ ପିତାମାତାମାନେ ମଧ୍ୟ ସେ ପ୍ରାଣତ୍ୟାଗ କରିଦେଲେ, ପରେ ପ୍ରାଣତ୍ୟାଗ କରିଦେଲେ। ଯାହା ହଉ, ଏଇଭଳି ଭାବରେ 20 ବର୍ଷ କାଳ ତୀର୍ଥ ପର୍ଯ୍ୟଟନ କରିଛନ୍ତି, ବିଭିନ୍ନ ତୀର୍ଥ ପର୍ଯ୍ୟଟନ କରିଛନ୍ତି, ତା ଭିତରେ କେଉଁ କେଉଁ ସବୁ ସ୍ଥାନ ଗ୍ରହଣ କରିଛନ୍ତି ଆମେ ଖାଲି ସଂକ୍ଷେପରେ କହିବା। ସେ କେଉଁଟା ନା, ପ୍ରଥମେ ସେ ଗଲେ ବକ୍ରେଶ୍ୱର ଧାମକୁ ଗଲେ, ବକ୍ରେଶ୍ୱର ସେଠି ଭୈରବ ଏବଂ ମହିଷମର୍ଦ୍ଦିନୀ ଦେବୀଙ୍କୁ ଦର୍ଶନ କରି, ତାପରେ ଗୟା ଧାମକୁ ଗଲେ, ତାପରେ କାଶୀଧାମ, ତାପରେ ପ୍ରୟାଗ, ମଥୁରା ମଣ୍ଡଳ, ହସ୍ତିନାପୁର, କୁରୁକ୍ଷେତ୍ର, ହରିଦ୍ୱାର, ଏଇଭଳି ଭାବରେ ଗମନ କରି କରିକିରି ଆସିଲେ ସୁମେରୁ ଶିଖର, ଯେଉଁଠି ଆମର ଗଙ୍ଗୋତ୍ରୀ ଯମୁନୋତ୍ରୀ ଏସବୁ ରହିଛି, ସେଠି ସବୁ ଯାଇଥିଲେ ଦର୍ଶନ କରିବା ପାଇଁକି, ସେ ଆଙ୍କ ସହିତ ସେଇ ସନ୍ନ୍ୟାସୀଙ୍କ ସହିତ ଯାଇଥିଲେ। ତାପରେ ବଦ୍ରିକାଶ୍ରମ ଯାଇଥିଲେ, ସେଠି ଉତ୍ତର କାଶୀ, ଗୁପ୍ତ କାଶୀ ସବୁ ଯାଇଥିଲେ, ଦେବପ୍ରୟାଗକୁ ଯାଇଥିଲେ ଏବଂ ନୈମିଷାରଣ୍ୟକୁ ଆସିଲେ। ନୈମିଷାରଣ୍ୟରେ ଆମର ଏ ଭାଗବତ କଥା କୁହାଯାଇଥିଲା, ଭଗବାନ ଚାଲିଯିବାର 200 ବର୍ଷ ପରେ ଏଇ ଭାଗବତଙ୍କୁ ସୌନକାଦି ଋଷି କ'ଣ ନୈମିଷାରଣ୍ୟରେ 88,000 ଋଷି ସେଠି ଉପସ୍ଥିତ ଥିଲେ, ତାଙ୍କୁ ସେ କହିଥିଲେ, ସୁଧ ଗୋସ୍ୱାମୀ କହିଥିଲେ, 88,000 ଋଷିଙ୍କୁ କହିଥିଲେ ସେଇଠି, ସେ ସ୍ଥାନ ହେଉଛି ନୈମିଷାରଣ୍ୟ ଉତ୍ତରପ୍ରଦେଶରେ ବର୍ତ୍ତମାନ ମଧ୍ୟ ସେ ସ୍ଥାନ ରହିଛି। ଏବଂ ତାପରେ ଅଯୋଧ୍ୟାକୁ ଯାଇଥିଲେ, ତେଣୁ ତାପରେ ବ୍ରହ୍ମପୁତ୍ର ନଦୀ ପାଖକୁ ଯାଇଥିଲେ, ବ୍ରହ୍ମପୁତ୍ର ନଦୀରେ ସ୍ନାନ କରିଥିଲେ ଏବଂ ଚନ୍ଦ୍ରନାଥ ଶିଖରକୁ ଗମନ କଲେ, ଗଙ୍ଗା ସାଗରକୁ ଆସିଲେ। ଏଇଭଳି ଭାବରେ ଆମେ ପୁରୀକୁ ମଧ୍ୟ ଆସିଛନ୍ତି, ଜଗନ୍ନାଥ ପୁରୀଧାମକୁ ମଧ୍ୟ ଆସିଛନ୍ତି ଏବଂ ସେଇଠି ତାଙ୍କର ଦେଖା ହେଇଥିଲା ମାଧବେନ୍ଦ୍ରପୁରୀଙ୍କ ସହିତ, ମାଧବେନ୍ଦ୍ରପୁରୀଙ୍କ ସହିତ ଦେଖା ହେଇଥିଲା, ସେଇଠି ସେ କିଛି ଦିନ ସେଠି ରହିଥିଲେ। ତାପରେ ସେଠୁ ଗଲେ ସେ କେଉଁଠିକି ନା ସେଠୁ ଗଲେ ଶ୍ରୀକ୍ଷେତ୍ର ପରେ ସେଠୁ ଗଲେ ସେ ଦାକ୍ଷିଣାତ୍ୟକୁ ଗଲେ, ସେତୁବନ୍ଧ, ଭଗବାନ ରାମଚନ୍ଦ୍ର ସେତୁବନ୍ଧ ନିର୍ମାଣ କରିଥିଲେ ସେଠିକି ଯାଇଥିଲେ। ସେଠୁ ଆସିକି ତାପରେ କିଷ୍କିନ୍ଧା ଯାଇଥିଲେ, କିଷ୍କିନ୍ଧାରୁ ତାପରେ ଉତ୍ତର ମୁଖେ ସୋଲାପୁର ପ୍ରଦେଶକୁ ଯାଇକରି ପାଣ୍ଡୁପୁରରେ ପ୍ରବେଶ କରିଥିଲେ, ସେସବୁ ବିଭିନ୍ନ ତୀର୍ଥ ପର୍ଯ୍ୟଟନ କରିଥିଲେ। ସେଇଠି ପାଣ୍ଡୁପୁରରେ ସେ ଯେଉଁ ସନ୍ନ୍ୟାସୀ ପାଖରେ ଥିଲେ, ସେ ସନ୍ନ୍ୟାସୀଙ୍କର ସିଦ୍ଧିପ୍ରାପ୍ତ ହେଲେ ଆଉ ସେ ଶରୀର ତ୍ୟାଗ କରିଦେଲେ। ତେଣୁ ତାପରେ ସେ ପୁନର୍ବାର ଉତ୍ତରକୁ ଯାଇକି ପଞ୍ଚବଟୀ ଇତ୍ୟାଦି ସବୁ ଯାଇକରି ଏଇଭଳି ଭାବରେ ବୃନ୍ଦାବନକୁ ଆସିଲେ। ଭଗବାନ ବୃନ୍ଦାବନରେ 125 ବର୍ଷ କାଳ ଲୀଳା କରିଥିଲେ, ସେଇ ଭଗବାନ ନିତ୍ୟାନନ୍ଦ ରୂପରେ ବର୍ତ୍ତମାନ ଆସିଛନ୍ତି ବୃନ୍ଦାବନକୁ, ତାଙ୍କର ସେ ପୂର୍ବ ରହସ୍ୟ ଲୀଳା ଏବେ ତ ପ୍ରକାଶିଲା। ବୃନ୍ଦାବନ ଦାସ ଠାକୁର ଗୋଟେ ସଙ୍ଗୀତଟା ଗାନ କରିଛନ୍ତି, ସେହି ବୃନ୍ଦାବନ ଏଇ ନଦିଆ, ତେଣୁ ବୃନ୍ଦାବନ ଲୀଳାକୁ ବର୍ତ୍ତମାନ ତାଙ୍କର ମନେ ପଡ଼ିଲା। ଭଗବାନ ଚାଲିଯିବାର 5,000 ବର୍ଷ ପରେ ଏହି ଲୀଳା ସବୁ ହେଇଥିଲା, ଭଗବାନ କୃଷ୍ଣ ଚାଲିଯିବାର 5,000 ବର୍ଷ ପରେ ଚୈତନ୍ୟ ମହାପ୍ରଭୁ ଆସିଥିଲେ, ତାଙ୍କର ଲୀଳା ହେଇଛି। ତେଣୁ ସେତେବେଳେ ଯେତେବେଳେ ଯାଇ ପହଞ୍ଚନ୍ତି ସେସବୁ ତାଙ୍କର ମନେ ପଡ଼ୁଛି କୃଷ୍ଣଙ୍କ ଲୀଳା। ତେଣୁ ଭାବରେ ସେ ଡାକୁଛନ୍ତି କାହ୍ନାଇ କାହ୍ନାଇ ଭାଇ କାହ୍ନାଇ ପ୍ରାଣ କାହ୍ନାଇ ଏଇଭଳି ଭାବରେ ଡାକୁଛନ୍ତି। ଯେତେବେଳେ ଡାକୁଛନ୍ତି ସେଇ ସମୟରେ କ'ଣ ହେଲା, ସେତେବେଳେ ସେ ଜାଣିଲେ ଯେ କାହ୍ନାଇ ଆଉ ଏଠି ନାହାନ୍ତି, ବୃନ୍ଦାବନରେ ଆଉ ସେ ନାହାନ୍ତି, ତାଙ୍କର ନବଦ୍ୱୀପରେ ବର୍ତ୍ତମାନ ପ୍ରକଟ ହୋଇଯାଇଛନ୍ତି, ତାଙ୍କର ସେଠି ଲୀଳା ଚାଲିଛି, ନବଦ୍ୱୀପ ଲୀଳା ଚାଲିଛି। ତେଣୁ ସେ ଆସିଲେ, ନିତ୍ୟାନନ୍ଦ ପ୍ରଭୁ ଆସିକରି ଏଇଠି ନବଦ୍ୱୀପକୁ ଆସି ପହଞ୍ଚିଲେ। ନବଦ୍ୱୀପରେ ନନ୍ଦନ ଆଚାର୍ଯ୍ୟ ରହିଛନ୍ତି, ନନ୍ଦନ ଆଚାର୍ଯ୍ୟଙ୍କର ଘର ଗୃହରେ ସେ ରହିଲେ। ସିଧାସଳଖ ଗଲେନି ତାଙ୍କ ପାଖକୁ, ଏଇ ଲୀଳାଟି ପ୍ରକାଶ କରିବେ, ସମସ୍ତ ଜନସାଧାରଣ ପ୍ରକାଶ କରିବେ, ସେଥିପାଇଁ ସେ ରହିଲେ। ତେଣୁ ମହାପ୍ରଭୁ ସେଦିନ କ'ଣ କରିଛନ୍ତି, ସେଦିନ ରାତିରେ ଗୋଟେ ସ୍ୱପ୍ନ ଦେଖିଲେ। ସ୍ୱପ୍ନ ଦେଖିଲେ କ'ଣ ନା, ଗୋଟେ ତାଳଧ୍ୱଜ ରଥ ଆସିକରି ଭଗବାନଙ୍କର ଗୃହ ମାନେ ନିତ୍ୟାନନ୍ଦ ପ୍ରଭୁ କ'ଣ ଆମର ନିମାଇଁ ପଣ୍ଡିତ କହୁଛନ୍ତି ଯେ ଗୋଟେ ତାଳଧ୍ୱଜ ରଥ ଆସିକରି ଆମର ଘର ସାମ୍ନାରେ ରହିଗଲା। ତେଣୁ ଏଇ ରଥ ଦେଖିଲେ ବିରାଟ କାୟ ପୁରୁଷ ଜଣେ ରହିଛନ୍ତି, ଖଳ ଏବଂ ମୁଷଳ ଧାରଣ କରିଛନ୍ତି, ନୀଳ ବସ୍ତ୍ର ପରିଧାନ କରିଛନ୍ତି, ବାମ ହସ୍ତରେ ବେତ୍ର ନିର୍ମିତ ବେତ୍ର ଏବଂ କମଣ୍ଡଳ ଧାରଣ କରିଛନ୍ତି। ଏହିଭଳି ଭାବରେ ସେ ପଚାରୁଛନ୍ତି ଏ ଘର କ'ଣ ନିମାଇ ପଣ୍ଡିତ ଘର, ଏଇଭଳି ଭାବେ ସ୍ୱପ୍ନରେ ଦେଖୁଛନ୍ତି। ଭଗବାନ ସ୍ୱପ୍ନ ଆଉ ବାସ୍ତବ ଭିତରେ କିଛି ତଫାତ୍ ନାହିଁ, ଆମର ବାସ୍ତବ ବସ୍ତୁ ଏବଂ ସ୍ୱପ୍ନ ବସ୍ତୁ ଭିତରେ ତଫାତ୍ ରହିଛି, କିନ୍ତୁ ଭଗବାନ ହେଉଛନ୍ତି ଅଦ୍ୱୟ ଜ୍ଞାନ। ତେଣୁ ଏହିଭଳି ଭାବରେ ସେ କହିଲେ ମୁଁ ପାହାନ୍ତା ପ୍ରହରରେ ଏଇ ସ୍ୱପ୍ନଟି ଦେଖିଥିଲି, ତେଣୁ ତାଙ୍କର ହରିଦାସ ଏବଂ ଶ୍ରୀବାସ ପଣ୍ଡିତଙ୍କୁ ପଠାଇଲେ, ତୁମେ ଦେଖ କେଉଁଠି ଆସିଛନ୍ତି ସେ ବ୍ୟକ୍ତି, କେଉଁଠି ଅଛନ୍ତି ଦେଖ। ତେଣୁ ସାରା ନଦିଆ ନବଦ୍ୱୀପରେ ସବୁଆଡ଼େ ବୁଲିଲେ, କେଉଁଠି ପାଇଲେ ନା ନିତ୍ୟାନନ୍ଦ ପ୍ରଭୁଙ୍କୁ, କିନ୍ତୁ ସେଇଠି ରହିଛନ୍ତି ମହାପ୍ରଭୁଙ୍କ ପାଖରେ, ସେ ତାଙ୍କର ନିନ୍ଦନାଚାର୍ଯ୍ୟ ଘର, ସେ ମହାପ୍ରଭୁଙ୍କ ଘର ପାଖରେ ରହିଛନ୍ତି ସେ, କିନ୍ତୁ ସେମିତି ଦେଖିପାରିଲେ ନାହିଁ। ତେଣୁ ଦେଖିପାରିଲେ ନାହିଁ ସେ କଥା କୁହାଯାଇଛି, ଭଗବାନ ଯାଇକରି ନିଜେ ତାଙ୍କୁ ନେଇକରି ଗଲେ ଏବଂ ନନ୍ଦନ ଆଚାର୍ଯ୍ୟ ଘରେ ତାଙ୍କୁ ଦେଖିଲେ, ଦେଖିଲେ ଏଇ ନିତ୍ୟାନନ୍ଦ ଇଏ ହେଉଛନ୍ତି ସେଇ ବ୍ୟକ୍ତି। ତେଣୁ ସେଠି କୁହାଯାଇଛି ଚୈତନ୍ୟ ଭାଗବତ କୁହାଯାଇଛି, ବଡ଼ ବଡ଼ ଗୁଢ଼ ନିତ୍ୟାନନ୍ଦ ଏହି ଅବତାରେ ଚୈତନ୍ୟ ଦେଖାଯାଏ ସେ ଦେଖିତେ ପାରେ। ବହୁତ ଗୁଢ଼ ତତ୍ତ୍ୱ ନିତ୍ୟାନନ୍ଦ ପ୍ରଭୁ, ତେଣୁ ସିଏ ମହାପ୍ରଭୁ ଯାହାକୁ କୃପା କରିବେ ସେ ନିତ୍ୟାନନ୍ଦ ପ୍ରଭୁଙ୍କ ବିଷୟରେ ଜାଣିବେ, ମହାପ୍ରଭୁଙ୍କ କୃପା ଦରକାର। ତେଣୁ ଯାଇକି ସେଠି ପହଞ୍ଚିକି ଦେଖିଲେ ଏ ବସି ଚୈତନ୍ୟ ଭାଗବତ ବର୍ଣ୍ଣନା କରାଯାଇଛି, ବସିଆ ଅଛୟ ଏକ ପୁରୁଷ ରତନ ସଭେ ଦେଖିଲେ ନ ଯେନ କୋଟି ସୂର୍ଯ୍ୟ ସମ। ଭଗବାନ ଶରୀରରୁ ଆଭା ବାହାରୁଛି, କୋଟି କୋଟି ସୂର୍ଯ୍ୟ ଯେଉଁଭଳି ଭାବରେ ଆଲୋକ ପ୍ରକାଶ କରନ୍ତି, ଆମର ଭଗବତ ଗୀତା ଏକାଦଶରେ ମଧ୍ୟ ସେଇଟା କହିଲେ, ଭଗବାନଙ୍କର ହଜାର ହଜାର ସୂର୍ଯ୍ୟଙ୍କର ଆଲୋକ ଭଳି ତାଙ୍କର ଶରୀରରୁ ଆଲୋକ ବାହାରୁଥିଲା, ଏଇଟା ଦେଖିଲେ ସେମାନେ। ଅଲକ୍ଷିତେ ଆବେଶ ବୁଝନ ନା ଯାଏ ଧ୍ୟାନ ସୁଖେ ପରିପୂର୍ଣ୍ଣ ହାସ ହେ ସଦା। ନିତ୍ୟାନନ୍ଦ ପ୍ରଭୁ ସବୁବେଳେ ହସୁଛନ୍ତି, ଆନନ୍ଦ ସେ ହସ ବାହାରିବ, ଆନନ୍ଦରେ ହସ ବାହାରିବ, ତେଣୁ ହସ ବାହାରୁଛି। ତେଣୁ ନିତ୍ୟାନନ୍ଦ ଜାଣିବା ପାଇଁ ଚାହିଁଲେ ପ୍ରକୃତରେ ଭଗବାନ କି ନାହିଁ, ଏଇଭଳି ଭାବରେ କହିକିରି ସେ ରହିଛନ୍ତି। ତେଣୁ ମହାପ୍ରଭୁ କହିଲେ, ଶ୍ରୀବାସ ପଣ୍ଡିତଙ୍କୁ କହିଲେ, ତୁମେ ଗୋଟେ ଭାଗବତଙ୍କୁ ଗୋଟେ ଶ୍ଳୋକ ପାଠ କର, ଏ ଭାଗବତ ହେଉଛି ସବୁ ଅମୃତ, ଭାଗବତ ରହିଛି। ତେଣୁ ସିଏ ପାଠ କଲେ ଭାଗବତର ଗୋଟେ ଶ୍ଳୋକ, ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ, ଏକୋଇଶ ଅଧ୍ୟାୟ ହେଉଛି ବେଣୁ ଗୀତ। ବେଣୁ ଗୀତରେ ଯେତେବେଳେ ଭଗବାନ ଯାଉଛନ୍ତି ଗୋଚାରଣ କରିବା ପାଇଁ ଯାଉଛନ୍ତି, ରାଧାରାଣୀ ଏବଂ ତାଙ୍କର ସଖୀମାନେ ଭଗବାନ ବିରହରେ ଭଗବାନ ଲୀଳାକୁ ମନରେ ସ୍ମରଣ କରୁଛନ୍ତି, ତେଣୁ ଏଇ ରାଧାରାଣୀଙ୍କର ଭାବ, ଏଇ ଶ୍ଳୋକଟି ରାଧାରାଣୀଙ୍କ ଭାବ ପ୍ରକାଶ କରିପାରୁନାହାନ୍ତି ଭଗବାନଙ୍କ ଏଇ ଲୀଳା, ଏ ଭଗବାନ ରୂପମାଧୁରୀ ଏଠି ବର୍ଣ୍ଣନା କରାଯାଇଛି। ଏଇ ଶ୍ଳୋକଟି ଶୁଣିକିରି ସୁଖଦେବ ଗୋସ୍ୱାମୀ, ଯିଏକି ବ୍ରହ୍ମଚିନ୍ତନ କରୁଥିଲେ, ସେ ବ୍ରହ୍ମଚିନ୍ତନ ତ୍ୟାଗ କରିକି ଆସିକରି ଭାଗବତ ଶ୍ରବଣ କଲେ। ତେଣୁ ଏ ଶ୍ଳୋକଟି କୁହାଯାଉଛି, ବରହା ପିଡ଼ଂ ନଟବର ବପୁ କନ୍ନୟୋ କନିକାରମ ବିବ୍ରତବାସ କନକପିସ ବୈଜୟନ୍ତୀ ଚ ମାଳାମ ରନ୍ଧ୍ରାନ୍ ବେଣୁ ରଧର ସୁଦୟା ପୁରୟନ୍ ଗୋପ ବୃନ୍ଦୈ ବୃନ୍ଦାରଣ୍ୟଂ ସ୍ୱପଦ ରମଣଂ ପ୍ରାବିଶତ ଗୀତ କୀର୍ତ୍ତି। ଭଗବାନଙ୍କ ରୂପ ମାଧୁରୀ, ଭଗବାନଙ୍କ ରୂପ ମାଧୁରୀ ସହିତ ଆଉ କାହାର ରୂପ ସମାନ ହୋଇପାରିବ ନାହିଁ। ତେଣୁ ଇଏ କିଭଳି ଭାବରେ ନା ବରହା ପିଡ଼ଂ, ଭଗବାନ ମୟୂର ପିଛକୁ ଧାରଣ କରନ୍ତି ତାଙ୍କ କେଶରେ, ମୟୂର ପିଛ ବରାହ ପିଡ଼ଂ, ଏବଂ ସବୁବେଳେ ତାଙ୍କର ନଟବର ବପୁ, ସେ ଚାଲନ୍ତି ନାହିଁ, ସେ ନୃତ୍ୟ କରି କରିକି ଯାଉଥାନ୍ତି ନଟବର ବପୁ। କନ୍ୟୋ କନିକାରମ, ଯଦିଓ ଦୁଇଟି କର୍ଣ୍ଣ ରହିଛି, କର୍ଣ୍ଣ ରହିଛି କିନ୍ତୁ ଗୋଟିଏ ଫୁଲ କନିଆର ଫୁଲ ଲଗେଇଛନ୍ତି, ଦୁଇଟି ଫୁଲ ଯେ ସଟେଜ ଥିଲା ତା ନୁହଁ। ଆଚାର୍ଯ୍ୟମାନେ କହନ୍ତି ଭଗବାନଙ୍କ ଯୌବନର ମତ୍ତତା, ଏଇଭଳି ଭାବରେ ଗୋଟିଏ ଫୁଲ କେତେବେଳେ ଏକାନେଟ ଲଗାଉଛନ୍ତି, କେତେବେଳେ ସେ ଏକାନେଟ ଲଗାଉଛନ୍ତି କନିଆର ଫୁଲ। କନ୍ୟୋ କନିକାରମ ଏକ ବଚନରେ କୁହାଯାଇଛି। ବିଭ୍ରତ ଭାଷ କିଭଳି ବସ୍ତ୍ର ଧାରଣ କରିଛନ୍ତି ନା, କନକ ପିସ ପିତବାହାସ ଧାରଣ କରିଛନ୍ତି, ସୁବର୍ଣ୍ଣ ଭଳି ରହିଛି ସେ ରଙ୍ଗ। ବୈଜନ୍ତୀଞ୍ଚ ମାଳା, ମାଳା ଯେଉଁ ଧାରଣ କରିଛନ୍ତି ବୈଜନ୍ତୀ ମାଳା, ପାଞ୍ଚ ରଙ୍ଗର ପୁଷ୍ପକୁ ବୈଜନ୍ତୀ ମାଳା ବୋଲି କୁହାଯାଏ। ଏବଂ ରନ୍ଧ୍ରାନ ବେଣୁ ରଧର ସୁଧେହା ପୁରୟନ ଗୋବୃନ୍ଦେଇ ବଂଶୀ ନାଦ କରୁଛନ୍ତି, ବଂଶୀରେ ଯେଉଁ ରନ୍ଧ୍ର ରହିଛି ସେତେବେଳେ ନା କରୁଛନ୍ତି, ଯେମିତି ଅଧର ସୁଧାକୁ ତା ଭିତରେ ପ୍ରବେଶ କରିଦେଉଛନ୍ତି। ତେଣୁ ଏଇଟାକୁ ଯେତେବେଳେ ତାଙ୍କର ସଖାମାନଙ୍କର କର୍ଣ୍ଣରେ ପ୍ରବେଶ କରୁଛି ସେତେବେଳେ ଗୋପବୃନ୍ଦେଇ ବୃନ୍ଦା, ଏଇଭଳି ଭାବରେ ଭଗବାନ ବୃନ୍ଦାବନରେ ପ୍ରବେଶ କରୁଛନ୍ତି। ଏଇ ଶ୍ଳୋକଟି ରହିଛି ଦଶମ ସ୍କନ୍ଦ ଏକୋଇଶ ଅଧ୍ୟାୟରେ ପାଞ୍ଚ ନମ୍ବର ଶ୍ଳୋକ ଏଇଟା। ଏଇଟାକୁ ଯେତେବେଳେ କହିଦେଲେ ଆବୃତ୍ତି କରିଦେଲେ ଶ୍ରୀଧର ଆମର ସୁଭାଷ ଠାକୁର, ଇଏ ଭଗବାନ, ଭଗବାନଙ୍କର ଭକ୍ତ ଯେଉଁ ରହିଛି ନାରଦ ମୁନି, ନାରଦ ମୁନି ସେ ଯେତେବେଳେ ଆବୃତ୍ତି କଲେ ସେତେବେଳେ ନିତ୍ୟାନନ୍ଦ ପ୍ରଭୁ ଆବେଶ ତାଙ୍କର ଆସିଲା, ଭାବ ବ୍ୟବସ୍ଥ ଆସିଲା, ସେ ଗଡ଼ିଗଲେ ସବୁ ସେଇଠି ତଳେ ପଡ଼ିକିରି ଗଡ଼ିଗଲେ। ଏଭଳି ଭାବେ ତେଣୁ ଜାଣିପାରିଲେ ଇଏ ହେଉଛନ୍ତି ଜଣେ ମହାଭାଗବତ। ଏଭଳି ଭାବରେ ତାଙ୍କର ମହାପ୍ରଭୁ ତାଙ୍କୁ ପଚାରିଲେ ଆପଣ କିଏ, ଏସବୁ କଥା କହିକି ସେ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ତାଙ୍କ ପରିଚୟ ପ୍ରଦାନ କଲେ। ଏଇଭଳି ଭାବରେ ତାପରେ ତାଙ୍କୁ ନେଇକରି ସେ ଗଲେ, ଆମର ନବଦ୍ୱୀପକୁ ଗଲେ, ତାଙ୍କ ଧାମକୁ ମହାପ୍ରଭୁ ତାଙ୍କର ସ୍ଥାନକୁ ଗଲେ ଏବଂ ସେଇଠି ସେ ରହିଲେ ଶ୍ରୀବାସ ଠାକୁରଙ୍କ ପାଖରେ। ଶ୍ରୀବାସ ଠାକୁର ହେଉଛନ୍ତି ନାରଦ ପଣ୍ଡିତ, ନାରଦ ହେଉଛନ୍ତି ଶ୍ରୀବାସ ପଣ୍ଡିତ, ଏବଂ ତାଙ୍କର ପତ୍ନୀ ମାଳିନୀ ତାଙ୍କର ଗୃହରେ ସେ ରହିଲେ। ଶ୍ରୀବାସ ପଣ୍ଡିତ ମାଳିନୀଙ୍କ ଗୃହରେ ରହିଲେ, ତେଣୁ ଏଇଠି ସେ ରହିଲେ। ତେଣୁ ସେଇଠି ମହାପ୍ରଭୁ ତାଙ୍କୁ କହିଲେ ଯେ ତମେ, ମହାପ୍ରଭୁ କହୁଛନ୍ତି, ଏଇଟା ଚୈତନ୍ୟ ଭାଗବତ ବର୍ଣ୍ଣନା କରାଯାଇଛି, ବିଶ୍ୱମ୍ବର ବୋଲେ ଶୁଭ ଦିବସ ଆମର ଦେଖିଲା ଭକ୍ତିଯୋଗ ଚାରି ବେଦ ସାର, ଏ କମ୍ପ ଏ ଅଶ୍ରୁ ଏ ଗର୍ଜନ ହୁଙ୍କାର, ଏହା କି ଈଶ୍ୱର ଶକ୍ତି ବୈ ଅୟ। ଯେଉଁ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଯେଉଁଭଳି ଭାବରେ ଭାବାବେଶ ପ୍ରକାଶ କରିଥିଲେ, ଚୈତନ୍ୟ ମହାପ୍ରଭୁ କହିଲେ ଇଏ ହେଉଛି ଭଗବାନଙ୍କର ହେଇଥିବାରୁ ଏସବୁ ଲୀଳା ପ୍ରକାଶ କରୁଛନ୍ତି, ଅନେକ କରିପାରିବେ ନାହିଁ। ସକୃତ ଏ ଭକ୍ତିଯୋଗ ନୟନ ଦେଖିଲେ ତାହାର ଏ କୃଷ୍ଣ ନାଁ ଛାଡ଼େନ କୋନ୍ କାଳେ, ଏ ଭକ୍ତି ଜଣେ ଯଦି ଦେଖିଦେବ ତାହେଲେ ଭଗବାନ ତାଙ୍କୁ ଛାଡ଼ିବେ ନାହିଁ। ବୁଝିଲେ ଈଶ୍ୱରର ତୁମେ ପୂର୍ଣ୍ଣ ଶକ୍ତି, ତୁମା ଭଜିଲେ ସେ ଜୀବ ପାଏ କୃଷ୍ଣ ଭକ୍ତି। ନିତ୍ୟାନନ୍ଦକୁ ଯିଏ ଭଜନ କରିବେ ସେ ଭଗବାନ କୃଷ୍ଣଙ୍କୁ ପ୍ରାପ୍ତ ହେବେ। ନିତ୍ୟାନନ୍ଦ ଅଦ୍ୱୈତାଚାର୍ଯ୍ୟ ଏମାନଙ୍କ କୃପା ନେଇକି ଆମେ ଚୈତନ୍ୟ ମହାପ୍ରଭୁଙ୍କ କୃପା ପ୍ରାପ୍ତ ହେବା। ତୁମିକର ଚତୁର୍ଦ୍ଦଶ ଭୁବନ ପବିତ୍ର, ଅଚିନ୍ତ୍ୟ ଅଗମ୍ୟ ଗୁଢ଼ ତୁମାର ଚରିତ୍ର, ତୁମା ଦେଖିବେ ନ ହେନ ଆଛେ କୋନ୍ ଜନ, ମୂର୍ତ୍ତିମନ୍ତ ତୁମି କୃଷ୍ଣ ପ୍ରେମ ଭକ୍ତିଧନ। କୃଷ୍ଣ ପ୍ରେମର ମୁକ୍ତିମତ ଅବତାର ହେଉଛନ୍ତି ନିତ୍ୟାନନ୍ଦ ପ୍ରଭୁ। ଏଇଭଳି ଭାବରେ କହିକିରି ତାଙ୍କୁ ନେଲେ ବରଙ୍ଗ ମହାପ୍ରଭୁ ଏବଂ ସୁଭାଷ ଠାକୁର ଯାଇକରି ତାଙ୍କର ଗୃହରେ ରହିଲେ। ତେଣୁ ନିତ୍ୟାନନ୍ଦ ମୋତେ ସେଇଠି କହୁଛନ୍ତି, ନିତ୍ୟାନନ୍ଦ ବୋଲେ ତୀର୍ଥ କରିଲ ଅନେକ, ଦେଖିଲ କୃଷ୍ଣର ସ୍ଥାନ ଯେତେକ ଯେତେକ। ଆମେ କହିଲେ ତୀର୍ଥ ଭ୍ରମଣ ସବୁ କରିଥିଲେ, କୁଆଡ଼େ କୁଆଡ଼େ ସବୁ ଯାଇଥିଲେ, କୋଡ଼ିଏ ବର୍ଷ କାଳ ସେ ତୀର୍ଥ ଭ୍ରମଣ କରିଥିଲେ, କୋଡ଼ିଏ ବର୍ଷ କାଳ। ସେଇଭଳି ଭାବରେ ବିଦୁର ମଧ୍ୟ 35 ବର୍ଷ କାଳ ତୀର୍ଥ ଭ୍ରମଣ କରିଥିଲେ, ଭାଗବତମରେ ସେଇଟା ବର୍ଣ୍ଣନା କରିଛି। 35 ବର୍ଷ କାଳ ତୀର୍ଥ ଭ୍ରମଣ କରିକି ଯେତେବେଳେ ସେ ଆସିଲେ ସେତେବେଳେ ମହାଭାରତ ଯୁଦ୍ଧ ଶେଷ ହେଇଯାଇଥିଲା। ତେଣୁ ଉଦ୍ଧବଙ୍କୁ ସେ ଭେଟିଥିଲେ ବୃନ୍ଦାବନରେ, ଏଇ ଯେଉଁ ଭଗବାନଙ୍କ ବିଷୟରେ ବର୍ଣ୍ଣନା କରାଯାଇ ସେଠି ପଚାରିଥିଲେ, ସେ ସବୁ କହିଛନ୍ତି ଏଇଭଳି ଭାବେ ତୀର୍ଥ ଭ୍ରମଣ କରିଥିଲେ। ତେଣୁ ସେ କହୁଛୁ ନିତ୍ୟାନନ୍ଦ ପ୍ରଭୁ ସ୍ଥାନ ମାତ୍ର ଦେଖି କୃଷ୍ଣ ଦେଖିତେ ନା ପାଏ, କେବଳ ସେ ସ୍ଥାନକୁ ଗଲି, ପୁରୀକୁ ଆସିଲେ ବୃନ୍ଦାବନକୁ ଗଲେ ସବୁଠି ହିଁ ଗଲେ, ସବୁଠୁ ଭଗବାନଙ୍କ ଧାମ, ଧାମରେ ଭଗବାନ ଥାଆନ୍ତି ସେଠି। ଭଗବାନ ପ୍ରକୃତରେ ଭଗବାନ ରହିଛନ୍ତି, କିନ୍ତୁ ଏ ପ୍ରକାଶ କରାଯାଏ ମହାପ୍ରଭୁ ଆସିଛନ୍ତି ସେଥିପାଇଁ ମହାପ୍ରଭୁଙ୍କର ତତ୍ତ୍ୱକୁ ପ୍ରକାଶ କରିବା ପାଇଁ ଏକଥା କୁହାଯାଉଛି। ତେଣୁ ନିତ୍ୟାନନ୍ଦ ପ୍ରଭୁ କହୁଛନ୍ତି ସ୍ଥାନ ମାତ୍ର ଦେଖି କୃଷ୍ଣ ଦେଖିତେ ନା ପାଏ, ଭଗବାନଙ୍କୁ ମୁଁ ସେଠି ଦେଖିପାରିନଥିଲି। ତେଣୁ ଜିଜ୍ଞାସା କରିଲ ତେବେ ଭାର ଲୋକ ଠାଇଁ, ତେଣୁ ଯେଉଁମାନେ ସେଠି ଭକ୍ତମାନେ ଅଛନ୍ତି ତାଙ୍କୁ ପଚାରିଲି ଏଠି କାହିଁକି ଭଗବାନ ଦେଖାଯାଉନାହାନ୍ତି। ସେ କହିଲେ ସେତେବେଳେ ସିଂହାସନ ସବ କେନ ଦେଖି ଆଚ୍ଛାଦିତ, କହ ଭାଇ ସବ କୃଷ୍ଣ ଗେଲା କୋନ ଭିତ। ପଚାରିଲେ ସିଂହାସନରେ ଆଚ୍ଛାଦନ ହେଇକି ରହିଛି, କେହି ଦେଖାଯାଉନାହାନ୍ତି, ଭଗବାନ କୁଆଡ଼େ ଗଲେ? ପଚାରିଲେ ତାରା ବୋଲେ କୃଷ୍ଣ ଗିଆ ଅଛନ୍ ଗୌଡ଼ ଦେଶ। ତେଣୁ ସେମାନେ କହିଲେ କୃଷ୍ଣ ଗଲେ ବର୍ତ୍ତମାନ ଗୌଡ଼ ଦେଶକୁ ଯାଇଛନ୍ତି, ନବଦ୍ୱୀପକୁ ଯାଇଛନ୍ତି। ଗୟା କରି ଗିଆ ଅଛନ୍ କେତେକ ଦିବେ ସେ ଗୟା, ଗୟାକୁ ଯାଇଥିଲେ ମହାପ୍ରଭୁ, ତାଙ୍କର ସେଠି ଯାଇକରି ସେଠି ପ୍ରକାଶ କଲେ ନିଜର ଯେଉଁ ଭଗବତକୁ ପ୍ରକାଶ କରିଛନ୍ତି। ଆସିଲା ପରେ ଏଇ ମହାମନ୍ତ୍ର କୀର୍ତ୍ତନ ଆରମ୍ଭ କଲେ, ତା ପୂର୍ବରୁ ସେଟା ଆରମ୍ଭ ହେଇନଥିଲା। ଗୟାରେ ଯେତେବେଳେ ଯାଇକରି ପିଣ୍ଡ ପ୍ରଦାନ କରିକି ଆସିଲେ, ସେ ଈଶ୍ୱରଙ୍କ ସହ ଦେଖା ହେଲା, ତାପରଠୁ ସେ ଏଇ ପ୍ରେମ ନାମ ସଂକୀର୍ତ୍ତନ ଆରମ୍ଭ କଲେ ଗୌଡ଼ ଦେଶରେ। ନଦିଆୟ ଶୁନି ବଡ଼ ହରି ସଂକୀର୍ତ୍ତନ, କେହ ବୋଲେ ଏଥାଏ ଜନ୍ମିଲା ନାରାୟଣ। ହରେ କୃଷ୍ଣା ହରେ କୃଷ୍ଣା 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଏ ମହାମନ୍ତ୍ର, ଏଇ ମହାମନ୍ତ୍ର କ'ଣ ଚୈତନ୍ୟ ଭାଗବତ ବର୍ଣ୍ଣନା କରାଯାଇଛି ମଙ୍ଗଳାଚରଣରେ, ଯେ କ'ଣ ଆଜାନୁଲମ୍ବିତ ଭୁଜୌ କନକାବଧାତୌ ସଂକୀର୍ତ୍ତନୈକ ପିତରୌ କମଳାୟତାଖ୍ୟୌ ବିଶ୍ୱମ୍ଭରୌ ଦ୍ୱିଜଭରୌ ଯୁଗଧର୍ମ ପାଳୌ ବନ୍ଦେ ଜଗତ ପ୍ରିୟ କରୌ କରୁଣାବତାର। ଦୁଇ ଜଣ କରୁଣାବତାର, ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ କରୁଣାବତାର, ଏ ଦୁଇ ବଚନରେ କୁହାଯାଇଛି। ତାଙ୍କର ଏଇଭଳି ଭାବରେ ଆଜାନ ଲମ୍ବିତ ଭୁଜ ରହିଛି, କନକାବଧାତୁ ତାଙ୍କ ଶରୀର ରଙ୍ଗ ଗୌରବର୍ଣ୍ଣ, କନକାବଧାତୁ ସଂକୀର୍ତ୍ତନ କି ପିତରୌ, ସଂକୀର୍ତ୍ତନକୁ ଆରମ୍ଭ କରିଥିଲେ ଏଇ ଦୁଇ ଜଣ ପିତରୌ। ଦୁଇ ବଚନରେ କୁହାଯାଇଛି ପିତରୌ, ଏମାନେ ସଂକୀର୍ତ୍ତନ ଯଜ୍ଞ ଆରମ୍ଭ କରିଥିଲେ। ସଂକୀର୍ତ୍ତନ ଏଇ ମହାମନ୍ତ୍ର ଇତ୍ୟାଦି ସବୁ ଶାସ୍ତ୍ରରେ ଥିଲେ, କିନ୍ତୁ ସେଇଟା ପ୍ରଚାରିତ ହୋଇନଥିଲା। ମହାପ୍ରଭୁ ଆସି ସେଟାକୁ ସ୍ଥାପନ କଲେ, ଯୁଗଧର୍ମ, ଯୁଗଧର୍ମ ସ୍ଥାପନ କଲେ। ସବୁ ଯୁଗରେ ଗୋଟେ ଗୋଟେ ଧର୍ମ ରହିଛି, କଳିଯୁଗର ଧର୍ମ ହେଉଛି ନାମ ସଂକୀର୍ତ୍ତନ, ତେଣୁ ଏମାନେ ସେଇଥିପାଇଁ ଆସିଛନ୍ତି, ନାମ ସଂକୀର୍ତ୍ତନକୁ ସ୍ଥାପନ କରିଛନ୍ତି କଳିଯୁଗରେ। ସଂକୀର୍ତ୍ତନକୁ ପିତରୌ ବୋଲି କୁହାଯାଇଛି, ସଂକୀର୍ତ୍ତନ ପିତରୌ ଯୁଗଧର୍ମ ପାଳୁ। ଏଇ ଯେଉଁ ଯୁଗଧର୍ମ, ସତ୍ୟଯୁଗରେ ଯୁଗଧର୍ମ ଥିଲା ଧ୍ୟାନ, ତ୍ରେତା ଯୁଗରେ ମକ୍ଷେଇ ବା ଯଜ୍ଞ ମାଧ୍ୟମରେ ଆରାଧନା କରାଯାଉଥିଲା ଯୁଗଧର୍ମ, ଦ୍ୱାପରେ ପରିଚର୍ଯ୍ୟାୟାମ ମନ୍ଦିରରେ ଯେଉଁ ପୂଜା ପଦ୍ଧତି ରହିଛି, ଇଏ ହେଉଛି ଦ୍ୱାପର ଯୁଗର, ଏବଂ କଳଉତ ହରିକୀର୍ତ୍ତନ, ଭଗବାନ କଳିଯୁଗରେ ହରିକୀର୍ତ୍ତନ ମାଧ୍ୟମରେ ଭଗବାନ ପୂଜିତ ହୁଅନ୍ତି। ଆମେ ପ୍ରଥମେ କହିଲେ ସେ ଶ୍ଳୋକଟି ଏକାଦଶ ଖଣ୍ଡ ପଞ୍ଚମ ଅଧ୍ୟାୟରେ, ଏ ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କୁ ବିଶେଷ ବର୍ଣ୍ଣନା କରି ଭାଗବତର ସବୁ ଶାସ୍ତ୍ର ସବୁ କଥା ରହିଛି। ତେଣୁ ପତିତେର ତ୍ରାଣ ବଡ଼ ଶୁନି ନଦିଆ ଆୟ ଶୁନିଆ ଆଇଲୁ ମୁଇଁ ପାତକୀ ଏଥା, ମୁଁ ଜଣେ ବଡ଼ ପାତକୀ, ଜଣେ ପାପୀ ବ୍ୟକ୍ତି, ମୁଁ ଏଠିକି ଆସିଛି ଆପଣଙ୍କୁ ପ୍ରାପ୍ତ ହେବା ପାଇଁ, ପ୍ରାପ୍ତ ହେବା ପାଇଁ। ତେଣୁ ପ୍ରଭୁ ବୋଲେ ଆମର ସକଲ ଭାଗ୍ୟବାନ, ତୁମି ହେନ ଭକ୍ତିର ହୈଲ ଉପସ୍ଥାନ, ଆଜି କୃତ୍ୟ କୃତ୍ୟ ହେନ ମାନିଲ ଆମରା, ଦେଖିଲ ଯେ ତୁମର ଆନନ୍ଦ ବାରିଧାରା। ନିତ୍ୟାନନ୍ଦ ପ୍ରଭୁ ଯେଉଁ ଆନନ୍ଦରେ ଅଶ୍ରୁବର୍ଷଣ କରୁଥିଲେ, ବୃଷ୍ଟିପାତ ହେଲା ଭଳି ଲାଗୁଥିଲା। ତେଣୁ ଏ ଆଷାଢ଼ ମାସ ର ପୂର୍ଣ୍ଣିମା ପୂର୍ବ ଦିନର ଘଟଣା ଏଇଟା। ତେଣୁ ଗୌରାଙ୍ଗ ମହାପ୍ରଭୁ ତାଙ୍କୁ ଅନୁରୋଧ କଲେ ଯେ ଶ୍ରୀପାଦ ଆଗାମୀ କଲ୍ୟ ଆଷାଢ଼ ପୂର୍ଣ୍ଣମୀ, ଆଷାଢ଼ ପୂର୍ଣ୍ଣମୀ ଆମର ଯେଉଁ ରଥଯାତ୍ରା ହୁଏ ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ ହୁଏ, ସେଇ ପକ୍ଷରେ ପୂର୍ଣ୍ଣମୀ ତିଥିରେ ଏଇ ଘଟଣାଟି ହେଇଥିଲା, ତା ପୂର୍ବ ଦିନ ହେଇଥିଲା। ସେ କହୁଛନ୍ତି ଆଗାମୀକାଲି ଆଷାଢ଼ ପୂର୍ଣ୍ଣିମା ଅଛି, ଆପଣଙ୍କ ବ୍ୟାସ ପୂଜା କେଉଁଠି ହେବ? ବ୍ୟାସ ପୂଜା ହେବ, ବ୍ୟାସ ପୂଜା କରିଥିଲେ, ଏଇଟା ଗୋଟେ ଲୀଳା ହେଇଥିଲେ ନିତ୍ୟାନନ୍ଦ ପ୍ରଭୁ ବ୍ୟାସ ପୂଜା ମାଧ୍ୟମରେ ଏଇ ଯେଉଁ ମହା ଯେଉଁ ସଂକୀର୍ତ୍ତନ ପ୍ରଚାର କରିବେ ଏଇଟାକୁ ସେ ସ୍ଥାପନ କରି, ଏଇ ଲୀଳାଟି ରହିଛି ବ୍ୟାସ ପୂଜା। ଶ୍ରୀବାସ ପଣ୍ଡିତ ଗୃହକୁ ଗଲେ, ନିତ୍ୟାନନ୍ଦ ଗୌରଚନ୍ଦ୍ର ଦୁହେଁ ଦର୍ଶନ ଏହାର ଶ୍ରବଣ ହଏ ବନ୍ଧ ବିମୋଚନ, ସବୁ ଶ୍ରବଣର ଫଳ ରହିଛି, ଫଳଶ୍ରୁତି ରହିଛି। ଆପଣ ଯେଉଁ ନିତ୍ୟାନନ୍ଦ ପ୍ରଭୁଙ୍କର ଏଇ ଲୀଳାଟି ଶ୍ରବଣ କଲେ, ନିତ୍ୟାନନ୍ଦ ଗୌରଚନ୍ଦ୍ର ଦୁହେଁ ଦର୍ଶନ, ଦର୍ଶନ ଆମକୁ ଦେଲେ ଶ୍ରବଣ ମାଧ୍ୟମରେ ବା କଥା ମାଧ୍ୟମରେ, ଏହାର ଶ୍ରବଣ ହଏ ବନ୍ଧ ବିମୋଚନ, ଏଇଟା ଯେଉଁମାନେ ଶ୍ରବଣ କରିବେ ତାଙ୍କର ଯେଉଁ ଭବବନ୍ଧ ରହିଛି ସେଇଟା ଖୋଲିଯିବ, ବିମୋଚନ ହେଇଯିବ, ବନ୍ଧନରୁ ମୁକ୍ତ ହୋଇଯିବେ ସେମାନେ। ତାପରେ ସେ ପ୍ରବେଶ କରିକି ପାରିଲା ପରେ ସେଠି ରହିଲେ ନିତ୍ୟାନନ୍ଦ ପ୍ରଭୁ ରହିଲେ ସେଠି ଶ୍ରୀବାସଙ୍କ ଅଙ୍ଗଣରେ ରହିଲେ, ଶ୍ରୀବାସଙ୍କ ଗୃହରେ ରହିଲେ। ଶ୍ରୀବାସ ତାଙ୍କର ପତ୍ନୀ ହେଉଛନ୍ତି ମାଳିନୀ ଦେବୀ। ସେଠି ତା ପରଦିନ ଏଇ ବ୍ୟାସ ପୂଜା ଅନୁଷ୍ଠିତ ହୋଇଥିଲା। ବ୍ୟାସ ପୂଜାରେ କ'ଣ, ବ୍ୟାସ ପୂଜା ଉପଲକ୍ଷେ ଯୁଗଧର୍ମ ସଂକୀର୍ତ୍ତନ ଯଜ୍ଞ ଆରମ୍ଭ ହେଲା, ସଂକୀର୍ତ୍ତନ ଯଜ୍ଞ ଆରମ୍ଭ ହେଲା। ଚୈତନ୍ୟ ଭାଗବତରେ କୁହାଯାଇଛି, ପରମ ଆନନ୍ଦେ ଦୁହେଁ ଗଡ଼ାଗଡ଼ି ଯାଏ, ଆପନା ନା ଜାଣେ ଦୁହେଁ ଆପନ ଲୀଳାଏ, ବାହ୍ୟ ଦୂର ହୈଲ ବସନ ନାହିଁ ପ୍ରୟ, ଧରେ ବୈଷ୍ଣବଗଣ ଧରଣ ନ ଯାଏ, ଯେ ଧରେ ତ୍ରିଭୁବନ କିଏ ଧରିବ ତାରେ, ମହାମତ ଦୁଇ ପ୍ରଭୁ କୀର୍ତ୍ତନ ବିହାରେ। କୀର୍ତ୍ତନ ଆରମ୍ଭ ହେଲା ସେଇଠି ଶ୍ରୀବାସଙ୍କ ଅଙ୍ଗଣରେ। ଆମ ସମୟ ହୋଇଯାଇଛି, ତେଣୁ ଏଇଭଳି ଭାବରେ ବ୍ୟାସ ପୂଜା ଯେଉଁ ହେଲା, ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଗୌରାଙ୍ଗ ମହାପ୍ରଭୁ ଉପରେ ସେଇ ଗୌରାଙ୍ଗ ମହାପ୍ରଭୁଙ୍କର ଗଳାରେ ସେଇ ମାଳାକୁ ଲଗାଇଦେଲେ ଏବଂ ତାଙ୍କର ବ୍ୟାସ ପୂଜା ହେଲା, ଏ ସଂକୀର୍ତ୍ତନ ଆରମ୍ଭ ହେଲା ଏଇଭଳି ଭାବରେ। ତେଣୁ ଗୌରାଙ୍ଗ ମହାପ୍ରଭୁ ତାଙ୍କୁ ଷଡ଼ଭୁଜ ରୂପ ଦର୍ଶନ କରାଇଥିଲେ, ଷଡ଼ଭୁଜ ରୂପ ଦେଖାଇଥିଲେ ତାଙ୍କୁ, ନିତ୍ୟାନନ୍ଦ ପ୍ରଭୁଙ୍କୁ ଦେଖାଇଥିଲେ, ଗୌରାଙ୍ଗ ମହାପ୍ରଭୁ ଷଡ଼ଭୁଜ ଦେଖାଇଥିଲେ। ଏଇ ଯେଉଁ ଷଡ଼ଭୁଜ ମହାପ୍ରଭୁ ମଧ୍ୟ ପୁରୀରେ ଷଡ଼ଭୁଜ ଦେଖାଇଥିଲେ, କିନ୍ତୁ ଇଏ ଷଡ଼ଭୁଜ ଅଲଗା ପ୍ରକାର ଦର୍ଶନ କରାଇଥିଲେ। କିଭଳି, ପୁରୀରେ ଯେଉଁ ଦର୍ଶନ କରାଇଥିଲେ, ଦୁଇ ଭୁଜ ଦୁଇ ହାତ ରହିଛି କ'ଣ, କିଭଳି ଭାବରେ ନା ଇଏ ହେଉଛନ୍ତି ଭଗବାନ କୃଷ୍ଣଙ୍କର ବାଂଶୁରୀ ଧାରଣ କରିଛନ୍ତି, ଆଉ ଦୁଇ ହାତରେ ଭଗବାନ ରାମଚନ୍ଦ୍ରଙ୍କର ଧନୁତୀର ଧାରଣ କରିଛନ୍ତି, ଏବଂ ଆଉ ଦୁଇ ହାତରେ ଦଣ୍ଡକମଣ୍ଡଳରୁ ଧାରଣ କରିଛନ୍ତି। ଏ ଷଡ଼ଭୁଜ ଗୌରାଙ୍ଗ ପୁରୀରେ ଦେଖାଇଥିଲେ ସେଇଟା, କିନ୍ତୁ ଏଠି ଯେଉଁ ଦେଖାଇଲେ ଷଡ଼ଭୁଜ ମୂର୍ତ୍ତି ସେ କିଭଳି ଭାବେ ରହିଥିଲା, ସେ ଛଅଟି ହାତରେ ଶଙ୍ଖ ଚକ୍ର ଗଦା ପଦ୍ମ ଏବଂ ହଳ ଏବଂ ମୂଷଣ ଧାରଣ କରିଥିଲେ। ଚାଞ୍ଚ ଚିକୁରେ ମାଳା ଶୋଭେ ଅତି ଭାଲ, ଛୟଭୁଜ ବିଶ୍ୱମ୍ବର ହଇଲା ତତ୍କାଳ, ଶଙ୍ଖ ଚକ୍ର ଗଦା ପଦ୍ମ ଶ୍ରୀହଳ ମୂଷଳ, ଦେଖିବା ମୂର୍ଚ୍ଛିତ ହଇଲା ନିତାଏ ବିହଳ। ମୂର୍ଚ୍ଛିତ ହୋଇଗଲେ ଷଡ଼ଭୁଜ, ଷଡ଼ଭୁଜ ଦର୍ଶନ ଦେଖି ଷଡ଼ଭୁଜ ଗୌରାଙ୍ଗ। ପୁରୀରେ ମଧ୍ୟ ସେଇଭଳି ଭାବରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ଦେଖାଇଥିଲେ, ସେ ଷଡ଼ଭୁଜ ଗୌରାଙ୍ଗ ଦର୍ଶନ କରାଇଥିଲେ, ରୂପ ଦେଖାଇଥିଲେ। ଆମର ଜଗନ୍ନାଥ ମନ୍ଦିରରେ ମଧ୍ୟ ଷଡ଼ଭୁଜ ଗୌରାଙ୍ଗ ରହିଛନ୍ତି, ଆପଣଙ୍କର ଯେଉଁ ରହିଛନ୍ତି ପୂର୍ବ ଯେଉଁ ଅଛି, ପୂର୍ବ ପଟେ ଯେଉଁ ଗଲାବେଳକୁ ନାହିଁ ଉତ୍ତର ପଟେ ସରି ଦକ୍ଷିଣ ପଟେ, ଦକ୍ଷିଣ ହେଉଛି ରାଜଦ୍ୱାର, ରାଜା ସେଇପଟେ ଆସନ୍ତି, ସେଇପଟେ ଗଲେ ଆପଣ ସେଇପଟେ ସେଇ ରାସ୍ତାରେ ରହି ଆମେ ସେଇ ସ୍ଥାନରେ ରହିଛି ଷଡ଼ଭୁଜ ଗୌରାଙ୍ଗ ମୂର୍ତ୍ତି ରହିଛି, ଗୌରାଙ୍ଗ ମହାପ୍ରଭୁଙ୍କ ମୂର୍ତ୍ତି ରହିଛି ସେଠି ପୁରୀରେ ଜଗନ୍ନାଥ ଧାମରେ। ଏଇଭଳି ଭାବରେ ସବୁ ହେଲା। ତାପରେ ଅନ୍ୟାନ୍ୟ ସବୁ ଲୀଳା ରହିଛି, ଆମେ ଭାବୁଥିଲି ଏତିକିରେ ମୁଁ କଥା ସାରିଦେବି ବୋଲି, କିନ୍ତୁ ଆଉ ସମୟ ଅଛି, ଆମେ ଆଉ କିଛି କହିବା ଭଗବାନ, ଆମେ ସଂକ୍ଷେପରେ କହିଦେବା, ସମୟ ହୋଇଗଲା। ତେଣୁ ଏଇଭଳି ଭାବରେ ନବଦ୍ୱୀପରେ ଅନେକ ଲୀଳା ହୋଇଛି। ମହାପ୍ରଭୁ ଯେତେବେଳେ ନିଜକୁ ପ୍ରକାଶ କରିଥିଲେ, ସେ ହେଉଛନ୍ତି ଭଗବାନ ବୋଲି, ଏଇ କ'ଣ ଇଏ ଷଡ଼ ଗୋଟେ ରହିଛି, ତାଙ୍କର ସାତ ପ୍ରହରେ ଭାବ ପ୍ରକାଶ କରିଥିଲେ। ଏକୋଇଶ ଘଣ୍ଟା ଧରିକିରି ମହାପ୍ରଭୁ କେବେ ହେଲେ ସେ ନିଜକୁ ଭଗବାନ ବୋଲି କହନ୍ତି ନାହିଁ, କିନ୍ତୁ ସେଇଠି ନିଜର ଭାବ ପ୍ରକାଶ କରିଥିଲେ। ଏଇଭଳି ଭାବରେ ନବଦ୍ୱୀପରେ ଅନେକ ଲୀଳା ରହିଛି, ମହାପ୍ରଭୁ ଏବଂ ନିତ୍ୟାନନ୍ଦ ପ୍ରଭୁ ମଧ୍ୟ ସେଠି ରହିଛି। ତେଣୁ ଯେତେବେଳେ ପ୍ରଥମେ ଭଗବାନ ହରକୃଷ୍ଣ ମହାମନ୍ତ୍ର କୀର୍ତ୍ତନ ଆରମ୍ଭ କରିଥିଲେ, ଶ୍ରୀବାସଙ୍କ ଅଙ୍ଗଣରେ, ଶ୍ରୀବାସ ଅଙ୍ଗଣକୁ କୁହାଯାଏ ରାସଲୀଳାର ସ୍ଥାନ, ରାସସ୍ଥଳୀ। ଯେଉଁଭଳି ଭାବରେ ଭଗବାନ କୃଷ୍ଣ ଏକଶତ ଗୋଟିଙ୍କ ସହିତ ଗୋପୀଙ୍କ ସହିତ ରାସ କ୍ରୀଡ଼ା କରିଥିଲେ, ଭାଗବତମରେ ଇଏ ହେଉଛି ସାର ବସ୍ତୁ, ଏଇ ଜୟ ଜୟ ରାସଲୀଳା ସର୍ବଲୀଳା ସର୍ବରସ ସାର, ଏ ସାର ବସ୍ତୁ ଭାଗବତ ବର୍ଣ୍ଣନା କରାଯାଇଛି। ସେ ରାସସ୍ଥଳୀ ହେଉଛି ଶ୍ରୀବାସ ପଣ୍ଡିତଙ୍କ ଗୃହ, ସେ ରାସସ୍ଥଳୀ ଶ୍ରୀ ଶ୍ରୀ ଚୈତନ୍ୟ ଶ୍ରୀ ଶ୍ରୀକୃଷ୍ଣ ଶ୍ରୀ ସୀତାରାମ ହନୁମାନ ଯେଉଁ କି ଯାଏ ଏଇଠି ଯେଉଁ କଲେ, ତାପରେ ପ୍ରଥମେ ଯେଉଁ ଆରମ୍ଭ ହେଲା ସେ କବାଟ ଦେଇକରି ଆରମ୍ଭ, କବାଟ ଦେଇକରି କୀର୍ତ୍ତନ କରୁଥିଲେ ରାତି ସାରା, ରାତି ସାରା କୀର୍ତ୍ତନ କରୁଥିଲେ। ଏଇ କୀର୍ତ୍ତନ ଯେଉଁ ହୋଇଥିଲା ଶ୍ରୀବାସ ପଣ୍ଡିତଙ୍କ ଗୃହରେ ବହୁତ ଅନେକ ଲୀଳା ସବୁ ରହିଛି, କିନ୍ତୁ ଆମର ସମୟ ନାହିଁ, ଆମେ କ'ଣ କହିବା। ତେଣୁ ଏଇଭଳି ଭାବରେ ସେଇଠି କରିକି ତାପରେ ସମସ୍ତ ଲୋକମାନଙ୍କୁ ଆଲାଉ କରାଯାଉନଥିଲା, କିନ୍ତୁ ତାପରେ ସେ ଯାଇକରି ନଦିଆ ନଗରରେ ସବୁ କୀର୍ତ୍ତନ କରି ବୁଲିଲେ, କୀର୍ତ୍ତନ କରି ପ୍ରକାଶ ପବ୍ଲିକଲି ସେଇଟାକୁ ମହାମନ୍ତ୍ର କୀର୍ତ୍ତନ କରାଗଲା। ମହାମନ୍ତ୍ର କୀର୍ତ୍ତନ କରିବା ବେଳେ ସେ କଲାବେଳକୁ ସେଠୁ ସବୁ ସେଠିକାର ଯେଉଁ ବ୍ରାହ୍ମଣମାନେ ରହିଥିଲେ ସେମାନେ ସବୁ ଅବଜେକ୍ସନ୍ କଲେ। ସେହି ସମୟରେ ମୁସଲମାନ ରୁଲ୍ ଥିଲା, ତେଣୁ ସେମାନେ ଯେଉଁ କାଜିଙ୍କୁ କହିଲେ, କାଜି ସବୁ ଖୋଳକୁ ଭାଙ୍ଗି ଦେଇଥିଲେ। ସେ ରହିଛି ଶିବା ସଙ୍ଗଣରେ, ସେ ସ୍ଥାନ ରହିଛି, ଖୋଲ ଭାଙ୍ଗା ସ୍ଥାନ ବୋଲି କୁହାଯାଏ, ସେ ରହିଛି, ସେ ସ୍ଥାନ ରହିଛି। ତେଣୁ ଯାହାଫଳରେ ଯାହା ମହାପ୍ରଭୁ ତାହାକୁ ଅମାନ୍ୟ କରିକି ସେ ବହୁତ କଥା ଲୀଳା ରହିଛି। ତେଣୁ ମହାପ୍ରଭୁ ଆଦେଶ ଦେଲେ, ଶୁନ ଶୁନ ହରିଦାସ, ଶୁନ ଶୁନ ନିତ୍ୟାନନ୍ଦ, ଶୁନ ହରିଦାସ, ଆମାର ଆଜ୍ଞା ଆଜ୍ଞା କରହ ପ୍ରକାଶ, ଘରେ 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 ଘିଆ କର ଭିକ୍ଷା, ଭଲ କୃଷ୍ଣ ଭଜ କୃଷ୍ଣ କର କୃଷ୍ଣ ଶିକ୍ଷା। ଏଇଭଳି ଭାବରେ ନିତ୍ୟାନନ୍ଦ ପ୍ରଭୁ ଏବଂ ହରିଦାସ ଠାକୁରଙ୍କୁ, ହରିଦାସ ହୁଅନ୍ତି ବ୍ରହ୍ମା, ବ୍ରହ୍ମା ବ୍ରହ୍ମ ହରିଦାସ, ସେ ମୁସଲମାନ କୂଳରେ ଆସିଥିଲେ। ଅନେକ ଲୀଳା ରହିଛି ଚୈତନ୍ୟ ମହାପ୍ରଭୁଙ୍କ ଲୀଳା, କ'ଣ କହିବା ଆମେ। ତେଣୁ ଇଏ ଯାଉଥିଲେ ସବୁବେଳେ ପ୍ରକାଶ ଭଗବାନଙ୍କ, ଆମେ ଯେମିତି ବର୍ତ୍ତମାନ ଇସ୍କନରେ କ'ଣ କରୁଛୁ, ଆମେ ଏଇଠି ବୁଲାକୁ ଆସିବା ପୂର୍ବରୁ, ଏଠି ଆସିବା ପୂର୍ବରୁ ଏଠି କେତେଜଣ ଭକ୍ତ ଥିଲେ, କେତେଜଣ ଭକ୍ତ ଥିଲେ, ସେମିତି ପରିହାସ କରୁଥିଲେ, ଥଟା ପରିହାସ କରୁଥିଲେ। କିନ୍ତୁ ଆଜି ସବୁ ସବୁ ତିଳକ ମାଳିକିରେ ଏଠି ବସୁଛନ୍ତି, ଆସୁଛନ୍ତି, ସବୁ ବହୁତ ଭକ୍ତ ହୋଇଗଲେଣି, ଅନେକ ଭକ୍ତ ହୋଇଗଲେଣି। ସେହିଭଳି ଭାବରେ ନିତ୍ୟାନନ୍ଦ ପ୍ରଭୁ ଏବଂ ହରିଦାସ ଠାକୁର ଏଇ ମହାମନ୍ତ୍ର କୀର୍ତ୍ତନ କରୁଥିଲେ, ସମସ୍ତ ଭକ୍ତରେ ପରିଣତ କରୁଥିଲେ। ଦନ୍ତେ ତୃଣ ଧରି ସମସ୍ତଙ୍କୁ ଅନୁରୋଧ କରୁଥିଲେ, ଆମାର କିଣିଆ ଲହ ବୋଲ ଗୌର ହରି, ସବୁ ଘରକୁ ଯାଇକି କହୁଥିଲେ, ଆମାର କିଣିଆ ଲହ, ମୋତେ କିଣିନିଅ, ମୁଁ ତୁମ ସେବକ ହେବି, ମୁଁ ସେବା କରିବି, ତୁମର ଚାକର ହେଇକି ରହିବି, କ'ଣ ପାଇଁ କ'ଣ ଦେବାକୁ ପଡ଼ିବ, କ'ଣ ନା ବୋଲ ଗୌର ହରି, ଗୌର ହରିଙ୍କୁ ଶ୍ରୀ ଶ୍ରୀମଙ୍କର ମହାପ୍ରଭୁ କି। ତେଣୁ ଏହିଭଳି ଭାବରେ ସୁନାର ପର୍ବତ ଯେନେ ଧୂଳିରେ ଲୁଟିଯାଏ, ଧୂଳିରେ ଗଡ଼ିଯାଆନ୍ତି ସିଏ ନିତ୍ୟାନନ୍ଦ ପ୍ରଭୁ, ସୁନାର ପର୍ବତ ଭଳି ରହିଛି, ପ୍ରକାଣ୍ଡ ଶରୀର ତାଙ୍କର ରହିଛି। ତେଣୁ ଏହିଭଳି ଭାବରେ ଦେଖିଲେ ଗୋଟେ ଥର ମଧୁଆ ମାନେ ସବୁ ରହିଛନ୍ତି, ଇଏ ହେଉଛନ୍ତି କିଏ, ଜଗାଇ ମାଧାଇ, ଜଗାଇ ମାଧାଇକୁ ଭଗବାନ ଉଦ୍ଧାର କଲେ, ମାତାଲ ହେଇକି ରହିଥିଲେ ଦୁଇ ଜଣ, ଜଗାଇ ମାଧାଇକୁ ନିତ୍ୟାନନ୍ଦ ଉଦ୍ଧାର କଲେ, କିନ୍ତୁ ଆମର ପ୍ରଭୁପାଦ ମହାରାଜ ଆସିଲେ ହଜାର ହଜାର ଜଗାଇ ମାଧାଇକୁ ଉଦ୍ଧାର କରିଛନ୍ତି, ଏବଂ ଦଶ ହଜାର ବର୍ଷ ଧରି ଏଇଭଳି ଭାବରେ ଅନେକ ଅନେକ ଜଗାଇ ମାଧାଇ ସବୁ ଉଦ୍ଧାର ପାଇବେ। ଏ ମହାପ୍ରଭୁଙ୍କ କୃପା, ଚୈତନ୍ୟ ମହାପ୍ରଭୁଙ୍କର ନିତ୍ୟାନନ୍ଦ କୃପା। ଏଇଭଳି ଭାବରେ ଏ ଯେଉଁ ଜଗାଇ ମାଧାଇ କେମିତି ନିତ୍ୟାନନ୍ଦ ପ୍ରଭୁଙ୍କୁ ଆଘାତ କରିଥିଲେ, ଏବଂ ଏ କଥା ଯେତେବେଳେ ଜାଣିଲେ ଗୌରାଙ୍ଗ ମହାପ୍ରଭୁ କ୍ରୋଧ ପ୍ରକାଶ କଲେ, କ୍ରୋଧ ପ୍ରକାଶ କରିକି ତାଙ୍କର ଚକ୍ରକୁ ଆହ୍ୱାନ କଲେ, ସୁଦର୍ଶନ ଚକ୍ରକୁ, ହଁ ସୁଦର୍ଶନ ଚକ୍ର ଆସିଗଲେ ମଧ୍ୟ, କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ କହିଲେ, ଆପଣ ଏ ଅବତାରରେ କୌଣସି ଅସ୍ତ୍ର ଧାରଣ କରିବେ ନାହିଁ, ତେଣୁ ଆପଣ ଅସ୍ତ୍ରକୁ ନିବାରଣ କରିଦିଅନ୍ତୁ। ଏଇଭଳି ଭାବରେ ମହାପ୍ରଭୁ ଜଗାଇ ଏବଂ ମାଧ୍ୟମକୁ କୃପା ପ୍ରଦର୍ଶନ କଲେ। ଆମେ ମହାପ୍ରଭୁଙ୍କ ଲୀଳାରେ ସବୁ ବର୍ଣ୍ଣନା କରିବା, ଆମେ ଅବଶ୍ୟ ଏଇଟାକୁ ଆଗରୁ କହିଥିଲେ ଆମେ ଏଇ ଲୀଳାକୁ ସବୁ। ତେଣୁ ଏହିଭଳି ଭାବରେ ନବଦ୍ୱୀପରେ ଅନେକ ଲୀଳା ଭଗବାନଙ୍କୁ ସବୁ ହେଇଛି। ଚବିଶ ବର୍ଷ କାଳ ମହାପ୍ରଭୁ ସେଠି ରହିଥିଲେ ପୁରୀ ଜଗନ୍ନାଥ, କ'ଣ ଆମର ନବଦ୍ୱୀପ ଧାମରେ, ତାପରେ ଆସିଲେ, ସିଏ ଆସିଲେ ସନ୍ନ୍ୟାସ ଗ୍ରହଣ କରିକି, ସନ୍ନ୍ୟାସ ଗ୍ରହଣ କରିକି ସେ ଚାଲିଲେ କ'ଣ ବୃନ୍ଦାବନ ଅଭିମୁଖରେ ଯାଇଥିଲେ, ବୃନ୍ଦାବନ ଅଭିମୁଖେ। ତେଣୁ ଆମର ଭାଗବତ ଦଶମ ସ୍କନ୍ଧ ଏକାଦଶ ସ୍କନ୍ଧ ତେର ଅଧ୍ୟାୟରେ ଗୋଟେ ଶ୍ଳୋକ ରହିଛନ୍ତି, ଅବନ୍ତୀ ବ୍ରାହ୍ମଣ, ଅବନ୍ତୀ ବ୍ରାହ୍ମଣ ଜଣେ ସେ ଶ୍ଳୋକକୁ ପାଠ କରିଥିଲେ। ସେହି ଶ୍ଳୋକକୁ ପାଠ କରିକି ଗୌରାଙ୍ଗ ମହାପ୍ରଭୁ ସନ୍ନ୍ୟାସ ସେହି ମନ୍ତ୍ର ଉଚ୍ଚାରଣ କରିକି ଯାଉଛନ୍ତି ବୃନ୍ଦାବନ ଅଭିମୁଖେ। ତାଙ୍କ ସହିତ ନିତ୍ୟାନନ୍ଦ ପ୍ରଭୁ ଆଉ କେତେଜଣ ତାଙ୍କର ପାର୍ଷଦ ଥିଲେ। ସେ ନିତ୍ୟାନନ୍ଦ ପ୍ରଭୁ କ'ଣ କଲେ ନା, ତାଙ୍କୁ ଯେତେବେଳେ ଯାଉଛନ୍ତି ମହାପ୍ରଭୁ ଭଗବାନଙ୍କର ଲୀଳାରେ ଆବେଶ ହେଇକରି, ବୃନ୍ଦାବନ ଲୀଳାରେ ଆବେଶ ହେଇକି ଯାଉଛନ୍ତି, ତେଣୁ ନିତ୍ୟାନନ୍ଦ ପ୍ରଭୁ ଟିକିଏ ଆଗୁଆ ଯାଇକରି କହିଲେ, ସେ ସେଠି ସବୁ ସବୁ ଗାଈ ଚରୁଥିଲେ, ଗୋପାଳମାନେ ସବୁ ଥିଲେ, ତାଙ୍କୁ ଦେଖିକି କହିଲେ, ଇଏ ଯେଉଁ ସନ୍ନ୍ୟାସୀ ଜଣକ ଆସୁଛନ୍ତି ନବୀନ ଯୁବକ ସନ୍ନ୍ୟାସୀ, ସେଥିରେ ପଚାରିବେ ବୃନ୍ଦାବନ କେଉଁପଟେ ବାଟ, ତୁମେ ଦେଖିଦେବେ ଏଇପଟେ ଯେଉଁଟା ନବଦ୍ୱୀପର ସ୍ଥାନକୁ, ସେଇ ସ୍ଥାନକୁ କହିଦେଲେ। ତେଣୁ ମହାପ୍ରଭୁ ଯାଉଛନ୍ତି, ସେ ଶ୍ଳୋକକୁ ଉଚ୍ଚାରଣ କରି କରିକି ଯାଉଛନ୍ତି। ତେଣୁ ଯେତେବେଳେ ଦେଖିଲେ ଗାଭୀମାନଙ୍କୁ ଦେଖିଲେ, ଗୋପାଳଙ୍କୁ ଦେଖିଲେ, ତାଙ୍କର ବୃନ୍ଦାବନ ଆବେଶ ଆସିଲା। ତେଣୁ ପଚାରିଲେ ଗୋପାଳମାନେ, ତୁମେ ଜାଣିଛ କି ବୃନ୍ଦାବନ ବାଟ କେଉଁପଟେ, ନା ହଁ କେଉଁପଟେ, ନା ଏଇପଟେ, ଏଇପଟେ ମାନେ ଯେଉଁପଟେ ପୁଣି ସେ ଆସିଥିଲେ ସେଇପଟକୁ ଗଲେ, ପୁଣି ସେ ନଦିଆକୁ ଗଲେ, ନବଦ୍ୱୀପକୁ। ଏସବୁ ଲୀଳା ସବୁ ରହିଛି। ସେମାନେ ଆସିଲେ ଶାନ୍ତିପୁରରେ ଅଦ୍ୱୈତାଚାର୍ଯ୍ୟ ଗୃହରେ ରହିଲେ, ଅଦ୍ୱୈତାଚାର୍ଯ୍ୟ ଗୃହରେ ରହିକରି କିଛି ଦିନ ରହିଲେ ସେଠି। ତାଙ୍କ ମା ଶଚୀ ମାତା ତାଙ୍କୁ ଯେଉଁ ଖାଦ୍ୟ ଇତ୍ୟାଦି ପ୍ରଦାନ କରୁଥିଲେ, ଏସବୁ କଥା ରହିଛି। ତେଣୁ ସେଠୁ ସେ ଆସିଲେ, ଓଡ଼ିଶାକୁ ଆସିଲୁ। ଓଡ଼ିଶାରେ 24 ବର୍ଷ କାଳ ମହାପ୍ରଭୁଙ୍କ ଲୀଳା ରହିଛି, ଆମେ ଏଇଠୁ ଆଗପୁର ବର୍ଣ୍ଣନା କରିଥିଲେ। ତେଣୁ ତାଙ୍କ ସହିତ ମଧ୍ୟ ନିତ୍ୟାନନ୍ଦ ପ୍ରଭୁ ରହିଛନ୍ତି, 3 ଜଣ ଆସିଥିଲେ, ନିତ୍ୟାନନ୍ଦ ପ୍ରଭୁ, ମୁକୁନ୍ଦ, ଆଉ ଜଣେ ଏ ସବୁ ଆସିଛନ୍ତି। ନିତ୍ୟାନନ୍ଦ ପ୍ରଭୁ ଏଇଭଳି ଭାବରେ ମହାପ୍ରଭୁଙ୍କ ସହିତ ଯାଉଛନ୍ତି। ଚନ୍ଦ୍ରଶେଖର, ଚନ୍ଦ୍ରଶେଖର ଭଗବାନଙ୍କ ମଉସା ହେବେ, ଏସବୁ ଥିଲେ ତାଙ୍କ ସହିତ। ତେଣୁ ଯେତେବେଳେ ଆସିଲେ ବିଭିନ୍ନ ଲୀଳା ସବୁ କୀର୍ତ୍ତନ କରୁଛନ୍ତି। କ'ଣ ଆମର ଯେଉଁ ରହିଛନ୍ତି, ଯେଉଁ ରେମୁଣା, ରେମୁଣାରେ ଯେଉଁ କ୍ଷୀରଚୋରା ଗୋପୀନାଥ ସେଇଠି ପ୍ରବେଶ କରେ, ସେଇଠି ଆସି ରହିଲେ, ସେଇଠି ରହିକରି କେମିତି ଭଗବାନ ଗୋପୀନାଥ କେମିତି ତାଙ୍କର ଭକ୍ତ ମାଧବେନ୍ଦ୍ର ପୁରୀଙ୍କ ପାଇଁ ଚୋରି କଲେ, କ୍ଷୀର ଚୋରି କଲେ, ସେଇଟା ବର୍ଣ୍ଣନା କରିଛନ୍ତି ଆମ ମହାପ୍ରଭୁ, ସେଇଟା ବର୍ଣ୍ଣନା କରିଛନ୍ତି। ତାପରେ ଏହିଭଳି ଭାବରେ ଆସିକି ଯେତେବେଳେ କଟକରେ ପହଞ୍ଚିଲେ, ସେତେବେଳେ ସେଠି ସାକ୍ଷୀ ଗୋପୀନାଥ ଥିଲେ, ବର୍ତ୍ତମାନ ଯେଉଁ ସାକ୍ଷୀ ଗୋପାଳ ରହିଛନ୍ତି ସେ ସେଇଠି ରହିଥିଲେ କଟକରେ। ଏବଂ ସେ ସାକ୍ଷୀ ଗୋପୀନାଥ କେମିତି ତାଙ୍କର ଭକ୍ତମାନଙ୍କୁ, ଭକ୍ତଙ୍କର ପାଇଁ ସେ ସାକ୍ଷୀ ପ୍ରଦାନ କରିଥିଲେ, ଏଇ ଲୀଳାଟିକୁ ନିତ୍ୟାନନ୍ଦ ପ୍ରଭୁ ବର୍ଣ୍ଣନା କଲେ। ତେଣୁ ଏଇଭଳି ଭାବରେ ଯାଉଛନ୍ତି, ପୁରୀ ଅଭିମୁଖେ ଯାଉଛନ୍ତି। ପୁରୀରେ ରହି ମା କହିଲେ, ତୁମେ ଏଇଠି ରୁହ, ଜଗନ୍ନାଥ ପୁରୀରେ ରୁହ, ପାଖ ହେବ, ନଦିଆବାସୀମାନେ ଯାଉଛନ୍ତି, ସେମାନେ ମଧ୍ୟ ଏଠିକି ଆସୁଛନ୍ତି, ଆମର କଥାବାର୍ତ୍ତା ହେବ, ଆଦାନ ପ୍ରଦାନ ହେବ, ଏଇଭଳି ଭାବରେ କହିଥିଲେ। ତେଣୁ ଏଇ ପ୍ରଶ୍ନଟି ପଚାରିଥିଲେ ଗୌରମନ୍ଦ ମହାରାଜଙ୍କୁ, ଏଇ ଜଣେ ପାଶ୍ଚାତ୍ୟ ଜଗତର ଭକ୍ତ କେତେ ଜଣ ପଚାରିଥିଲେ, କାହିଁକି ମହାପ୍ରଭୁ 24 ବର୍ଷ କାଳ ପୁରୀରେ ରହିଲେ ଏବଂ ଜଗନ୍ନାଥଙ୍କର କାହିଁକି ଚକାଚକା ଆଖି, ଏହି ପ୍ରଶ୍ନ ଦୁଇଟି ପଚାରିଥିଲେ। ତେଣୁ ଗୌରଙ୍ଗନ୍ଦ ମହାରାଜ ଯେତେବେଳେ ପ୍ରଶ୍ନର ଉତ୍ତର ଦେଉଥିଲେ, ସେହି ସମୟରେ ସେ ଶରୀର ତ୍ୟାଗ କରିଦେଇଥିଲେ, ଭାବାବେଶ ତାଙ୍କର ଆସିଗଲା, ଏସବୁ କଥା ରହିଛି। ତେଣୁ ଇଏ ଯେଉଁ ଯାଉଛନ୍ତି, ଆମେ ଭୁବନେଶ୍ୱର ଦେଇ ଯାଇଥିଲେ, ଭୁବନେଶ୍ୱରରେ ବିନ୍ଦୁ ସାଗର ରହିଛି, ବିନ୍ଦୁ ସାଗରର, ଏବଂ ଯେଉଁ ରହିଛନ୍ତି ଆମର କ'ଣ ଲିଙ୍ଗରାଜ ମନ୍ଦିର, ସବୁ ଦର୍ଶନ କରିଛନ୍ତି। ଜଣେ ଯେତେବେଳେ ପୁରୀ ଯିବେ, ସେ ଏଇ ଲିଙ୍ଗରାଜ ମନ୍ଦିରଙ୍କର ଅନୁମତି ନେଇକି ଯିବେ, ଲିଙ୍ଗରାଜଠାରୁ ଅନୁମତି ନେଇକି ଯିବେ, କାରଣ ଏଇ ଯେଉଁ ପୁରୀ କ୍ଷେତ୍ର, ଯେଉଁ ଶଙ୍ଖ କ୍ଷେତ୍ର ରହିଛି, ତାହାର ଆରମ୍ଭ ହେଉଛି ଏଇଠୁ, ଏଇ ଭୁବନେଶ୍ୱର ହେଉଛି ଆରମ୍ଭ, ଦ୍ୱାରପାଳ ହେଉଛନ୍ତି, କ୍ଷେତ୍ରପାଳ ହେଉଛନ୍ତି ଲିଙ୍ଗରାଜ, କ୍ଷେତ୍ରପାଳ। ଏଇଭଳି ଭାବରେ ଯେତେବେଳେ ଯାଇକରି ପହଞ୍ଚିଛନ୍ତି ପୁରୀରେ ଯିବା ପୂର୍ବରୁ, ଏଇ ରହିଛି ଆମର ଚନ୍ଦନପୁର, ଚନ୍ଦନପୁରରେ ଭାର୍ଗବୀ ନଦୀ ରହିଛି, ସେଇଠି ବିଭିନ୍ନ ପ୍ରକାର ଶିବଜୀଙ୍କର ମନ୍ଦିର ସବୁ ରହିଛି, ସେଇଟା ଦର୍ଶନ କରିବା ପାଇଁ ଗଲେ ମହାପ୍ରଭୁ। ତେଣୁ ତାଙ୍କ ଦଣ୍ଡକୁ ପ୍ରଦାନ କଲେ ନିତ୍ୟାନନ୍ଦ ପ୍ରଭୁଙ୍କୁ, କହିଲେ ଏଇ ଦଣ୍ଡକୁ ସୁରକ୍ଷା ଦେଇଥା, ମୁଁ ଆସି ଦର୍ଶନ କରି ଆସିବି। ସିଏ ମଧ୍ୟ ଯାଇଥିଲେ ତାଙ୍କ ସାଙ୍ଗରେ, ସବୁ ଦର୍ଶନ କଲେ, ସେଇ ଭିତରେ କ'ଣ କଲେ, ନିତ୍ୟାନନ୍ଦ ପ୍ରଭୁ ସେ ଦଣ୍ଡକୁ ଭାଙ୍ଗିଦେଲେ। ସେ ସ୍ଥାନ ହେଉଛି ଦଣ୍ଡଭଙ୍ଗା ଲୀଳା ଏଇ ପରମ ଗମ୍ଭୀର, ସେହି ବୁଝେ ଦୁହାଁର ପଦେ ଭକ୍ତି ଯାହାର ଧୀର। ଦୁହାଁର ପଦେ କହିଲେ ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କ ପାଖରେ ଯାହାର ଭକ୍ତି ରହିଛି, ଯେ ଧୀର ବ୍ୟକ୍ତି, ସେମାନେ ଏଇ ଲୀଳାକୁ ବୁଝିପାରିବେ, ବହୁତ ଗଭୀର, ପରମ ଗମ୍ଭୀର, ଦଣ୍ଡଭଙ୍ଗା ଲୀଳା ଏଇ ପରମ ଗମ୍ଭୀର। ତେଣୁ ଏଇଠି କହିକିରି ତାପରେ ସେ ଆସିଲେ, ପୁଣି ପୁରୀ ଅଭିମୁଖେ ଯାତ୍ରା କଲେ। ପୁରୀ ଅଭିମୁଖେ ଯେତେବେଳେ ଯାତ୍ରା କରୁଛନ୍ତି, ସେହି ସମୟରେ ସେ ଭାବବେଶରେ ଭଗବାନ ନାମ କୀର୍ତ୍ତନ କରୁଛନ୍ତି। ତାପରେ 18 ନଳା ରହିଛି, ଆପଣ ଗଲେ ଦେଖି 18 ନଳା, ବର୍ତ୍ତମାନ ରାସ୍ତା ବଦଳି ଯାଇଛି, କିନ୍ତୁ 18 ନଳା ରହିଛି, ସେଠି ରହିଛି। ତେଣୁ ସେ 18 ନଳାରେ ବର୍ତ୍ତମାନ ସେଠି ପାର୍କ ହୋଇଯାଇଛି, 18 ନଳା। ଏବଂ ଯାଇକି ଚକ୍ଥକା ମନ ଚାଲ ଯିବା, ଚକା ନୟନ ଦେଖିବା, ବାଟରେ ବାଟ ମଙ୍ଗଳା ଦେଖିବା, 18 ନଳା, 18 ନଳା, 18ଟି ରହିଛି ସେଠି। ସେଠି ଆମର ଜଗନ୍ନାଥ ମନ୍ଦିର ଦେଖାଯିବେ, ସେଇଠି ଯେଉଁ ଉପରେ ରହିଛି ବାନା ରହିଛି, ସେଠି ଦେଖାଯିବେ। ସେଇଠି ଆସି ପହଞ୍ଚିକିରି ଚୈତନ୍ୟ ମହାପ୍ରଭୁଙ୍କ ବାହ୍ୟ ଆସିଲା, ପଚାରେ ନିତ୍ୟାନନ୍ଦ ମୋର କାହିଁ, ମୋର ଦଣ୍ଡ କାହିଁ ଦିଅ, ଦଣ୍ଡ ଆଉ କାହିଁ, ଦଣ୍ଡ ଭାଙ୍ଗିଗଲା, ଦଣ୍ଡ ଭାଙ୍ଗିଗଲା, ମୋର ଏକମାତ୍ର ଧନ ଥିଲା ସେଇଟା, ତମେ ସେଇଟା ଭାଙ୍ଗିଦେଲ, ଆଉ ମୁଁ ତୁମ ସାଙ୍ଗେ ଯିବିନି, ତମେ ଆଗ ଯାଅ ନା ମୁଁ ଆଗ ଯିବି। ତେଣୁ ନିତ୍ୟାନନ୍ଦ ପ୍ରଭୁ କହିଲେ, ପ୍ରଭୁ ଆପଣ ଆଗରେ ଯାଆନ୍ତୁ। ତେଣୁ ଚୈତନ୍ୟ ମହାପ୍ରଭୁ ଭାବବେଶରେ ଭଗବାନଙ୍କୁ ଦର୍ଶନ କଲେ, ବାହାନାକୁ ଦେଖି ପତିତ ପାବନ ବାହାନା ଦେଖିକିରି ତାଙ୍କର ଭାବ ଆସିଲା, ସେ ବହୁତ ସ୍ପିଡ଼ରେ ଚାଲିଗଲେ, ଯାଇ ପହଞ୍ଚିଗଲେ ଜଗନ୍ନାଥ ମନ୍ଦିରରେ ପ୍ରବେଶ ପହଞ୍ଚିଗଲେ। ପହଞ୍ଚିକିରି ଯେତେବେଳେ ପ୍ରବେଶ କରୁଛନ୍ତି, ଜଗନ୍ନାଥ ଦେଖିଲେ, ଜଗନ୍ନାଥ ତାଙ୍କୁ ଶ୍ୟାମ ସୁନ୍ଦର ରୂପରେ ଦର୍ଶନ ଦେଲେ। ହଁ ମୋର ଶ୍ୟାମ ସୁନ୍ଦର କହିକି ଯେତେ ଆଲିଙ୍ଗନ କରିବା ପାଇଁ ଧାଇଁଗଲେ, ସେତେବେଳେ ସେ ମୂର୍ଚ୍ଛା ହୋଇଗଲେ, ମୂର୍ଚ୍ଛା ହୋଇଗଲେ। ତେଣୁ ସେଇଠି ସେ ଯେଉଁ ସେଇ ସମୟରେ ରାଜା ଥିଲେ ପ୍ରତାପ ରୁଦ୍ରଦେବ, ତାଙ୍କର ଯେ ପଣ୍ଡିତ ଥିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ଇଏ ହେଉଛି ବୃହସ୍ପତିଙ୍କର କ'ଣ ଅବତାର, ତେଣୁ ସେ ବ୍ରାହ୍ମଣମାନେ ଦେଖି ଭାବିଲେ ଇଏ ଗୋଟେ ପାଗଳପୁରୀ ଆସିଗଲା, ବାଡ଼ିଆ ବ୍ୟବସ୍ଥା ବେତ ଧରିଛନ୍ତି, ବେତ ଧରିଛନ୍ତି ସବୁବେଳେ ବାଡ଼ିଆ, କିନ୍ତୁ ସର୍ବଭଟ୍ଟ ନା ଏ ଜଣେ ମହାପୁରୁଷ, ମହାପୁରୁଷର ଲକ୍ଷଣ ସେ ଜାଣିପାରିଲେ, ତେଣୁ ତାଙ୍କୁ ନେଇଗଲେ। ଆମର ଯେଉଁ ରହିଛି ଜଗନ୍ନାଥ ମନ୍ଦିରରୁ ବାଲିସାହି ରାସ୍ତାରେ ଗଲାବେଳକୁ ଡାହାଣ ପଟେ ପଡ଼ିବ ଶ୍ୱେତଗଙ୍ଗା, ସେ ଶ୍ୱେତଗଙ୍ଗାରେ ସେହି ସମୟରେ ସେ ରହୁଥିଲେ, ଏବଂ ବର୍ତ୍ତମାନ ମଧ୍ୟ ସେ ସ୍ଥାନ ରହିଛି। ସେଇଠି ମହାପ୍ରଭୁ ସେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ଷଡ଼ଭୁଜ ରୂପ ଦର୍ଶନ ଦେଇଥିଲେ, ଆପଣ ଗଲେ ଦେଖିବେ ସେଇଠି। ତେଣୁ ସେଇଠି ଯାଇ ନେଇକରି ତାଙ୍କୁ ଚିକିତ୍ସା କଲେ। ଆ ପରେ ପରେ ନିତ୍ୟାନନ୍ଦ ପ୍ରଭୁ ଏବଂ ଅନ୍ୟମାନେ ଯେତେବେଳେ ଆସି ପହଞ୍ଚିଲେ, ସେ ଦେଖିଲେ ମହାପ୍ରଭୁଙ୍କୁ ଦେଖିପାରିଲେ ନାହିଁ ମନ୍ଦିରରେ। ସେହି ସମୟରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କର ଭିଣେଇ ନା ଭିଣେଇ ଯେଉଁ ଗୋପୀନାଥ ଆଚାର୍ଯ୍ୟ, ସେ ସେଇଠି ଥିଲେ, ସେଇଠି ସେ ଆଗରୁ ନବଦ୍ୱୀପରେ ରହୁଥିଲେ, ବର୍ତ୍ତମାନ ପୁରୀରେ ରହୁଛନ୍ତି। ତାଙ୍କ ସହ ଦେଖା ହେଲା, ତା'ପରେ ସେ ପଚାରିଲେ ମହାପ୍ରଭୁ କୁଆଡ଼େ ଗଲେ, ନା ବାବୁ ଆମର ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ଗୃହରେ ରହିଛନ୍ତି। ତେଣୁ ସେଠି ଆସିଲେ ମହାପ୍ରଭୁ ସେଠି ମୂର୍ଚ୍ଛା ହୋଇକି ପଡ଼ିଛନ୍ତି, ତାଙ୍କର ସବୁ ଚିକିତ୍ସା କରାଯାଉଛି। ତେଣୁ ଏମାନେ ସବୁ ତାଙ୍କ କର୍ଣ୍ଣରେ କୀର୍ତ୍ତନ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ କରିବାରୁ ମହାପ୍ରଭୁ ଡେଇଁ ହୁଙ୍କ ଝାମ୍ପ ଦେଇକି ଉଠେ। ଏଭଳିଆ ସବୁ କଥା ରହିଛି। ମହାପ୍ରଭୁଙ୍କର ସେଠି 24 ବର୍ଷକାର ଲୀଳା ହେବ, ଏବଂ ନିତ୍ୟାନନ୍ଦ ପ୍ରଭୁ ଆସିକରି ଏଇଠି କ'ଣ ଆମର ଯେଉଁ ରହିଛନ୍ତି ନବଦ୍ୱୀପରେ, ସେ ନବଦ୍ୱୀପବାସୀମାନଙ୍କୁ କୃପା କରିବେ। ଗୌରାଙ୍ଗ ମହାପ୍ରଭୁ ରହିଲେ ଶ୍ରୀକ୍ଷେତ୍ରବାସୀମାନଙ୍କୁ କୃପା କରିବା ପାଇଁ, ଏବଂ ନବଦ୍ୱୀପରେ ରହିଲେ ନବଦ୍ୱୀପବାସୀମାନଙ୍କୁ କୃପା କରିବା ପାଇଁ ନିତ୍ୟାନନ୍ଦ ପ୍ରଭୁ ରହିଲେ। ନିତ୍ୟାନନ୍ଦ ପ୍ରଭୁଙ୍କ ଲୀଳା ଆରମ୍ଭ ହେବ, ପ୍ରାୟ ସବୁ ଚାଲିବ, କିନ୍ତୁ ଆମର ସମୟ ହୋଇଗଲା। ଆମେ କଥା କହିଲି ବିଶ୍ୱାନନ୍ଦ ପୂର୍ବରୁ 2 ମିନିଟ୍ ସେମାନେ ନାମ କୀର୍ତ୍ତନ କରିକି କଥା ବିଷୟ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ହରେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ହରି ବୋଲ ହରି ବୋଲ।